दूरी अच्छे हम गोटी श्लोक पाठ कर श्लोक सात सा च काम से वैपत्नी सा च काम से वैपत्नी रतिर्नाम यशस्विनी रतिर्नाम यशस्विनी पत्युर्निर्दग्ध देहस्य देहस्य देहोत्पत्तिं प्रतीक्षति देहोत्पत्तिं प्रतीक्षति सा च कामस्य वैपत्नी रतिर्नाम यशस्विनी पत्युर्निदग्धदेहस्य देहोत्पत्तिं प्रतीक्षति सा च कामस्य वैपत्नी रतिर्नाम यशस्विनी पत्युर्निदग्धदेहस्य वैपत्नी रातिर्नाम यशस्विनी पातुर्निदग्ध देहस्य देहोत्पत्तिं प्रतीक्षति सा च कामस्य वैपत्नी रातिर्नाम यशस्विनी पत्युर्निदग्धदेहस्य देहोत्पत्तिं प्रतीक्षति सा च कामस्य वैपत्नी रातिर्नाम यशस्विनी पत्युर्निदग्धदेहस्य देहोत्पत्ति प्रतीक्षति अच्छा उसे था सेकंड था सेकंड था गोटे साज काम से वैपत्नी राधे नाम यशस्विनी पात्योर निदग्ध देहस्य देहोत्पत्तिं प्रतीक्षति हरे कृष्णा ये दुईट श्लोक अच्छे कि आम बहुत समय गोटे श्लोक पाठ कले सेकेंड श्लोक पाठ कर निरूपित संबरेण सा सुदौ जनसाधने कामदेव शिशु बुद्ध्वा चक्रे स्नेह तदारभके अर्थात प्रकृत पक्षे मायावती थिला कामदेव विख्यात पत्नी रति तार स्वामीर पूर्वदेह भस्मीभूत होवर से जितेबाला तार नूतन शरीर लाभ निमित्त प्रतीक्षा कर ସେତେବେଳେ ସମ୍ବର କର୍ତ୍ତୃକ ଅନ୍ନ ଓ ବ୍ୟଞ୍ଜନ ପ୍ରସ୍ତୁତ ନିମିତ୍ତ ନିଯୁକ୍ତ ହେଲା ମାୟାବତୀ ବୁଝିପାରିଲା ଯେ ଏହି ଶିଶୁଟି ପ୍ରକୃତ ପକ୍ଷେ କାମଦେବ ଥିଲେ ଏବଂ ସେଥିପାଇଁ ତା ପ୍ରତି ସେ ସ୍ନେହ ମମତା ଅନୁଭବ କରିବାକୁ ଲାଗିଲେ ତେଣୁ ଆଜି ଆମେ ଏହି ଦୁଇଟି ଶ୍ଳୋକ ପାଠ କରିବା ସା କହିଲେ ସେ ଯେଉଁ ରତି ଦେବୀ ମାୟାବତୀ ବର୍ତ୍ତମାନ ହେଇଛନ୍ତି ମାୟାବତୀ ସେ ଥିଲେ କ'ଣ ନା କାମସ୍ୟ ବୈପତ୍ନୀ କାମସ୍ୟ ବୈ ନିଶ୍ଚିନ୍ତ ଭାବରେ ସେ ହେଉଛନ୍ତି କାମଙ୍କର ପତ୍ନୀ ଥିଲେ ରତିଦେବୀ ତେଣୁ ଏସବୁ ଯେଉଁ 33 କୋଟି ଦେବତା ସବୁ ରହିଛନ୍ତି ତା ଦେହରୁ ଇଏ ଜଣେ ଦେବତା ଇଏ ହେଉଛନ୍ତି କାମଦେବ ଇନ୍ଦ୍ରଦେବ ଇତ୍ୟାଦି ଅନେକ 33 କୋଟି ଦେବତା ରହିଛନ୍ତି ବିଭିନ୍ନ ଦେବତାମାନଙ୍କର ବିଭିନ୍ନ କାର୍ଯ୍ୟ ସବୁ ରହିଛି କାମଦେବଙ୍କର କାର୍ଯ୍ୟ ହେଉଛି ସେ କାମ ଆକର୍ଷଣ କରିବେ ଏ ଭୌତିକ ଜଗତକୁ କୁହାଯାଏ ମୈଥୁନାଳୟ ବୋଲି ଭାଗବତମ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ଋଷଭଦେବ କଥା କହୁଛନ୍ତି ତାଙ୍କର 100 ପୁତ୍ରଙ୍କୁ ଭୌତିକ ଜଗତ କାମ ମୈଥୁନଗାର ବୋଲି କୁହାଯାଇଛି। କାହିଁକି ନା ସମସ୍ତେ ଏଇଭଳିଆ ବନ୍ଧନରେ ରହିବେ, ନହେଲେ କି ସେ ବନ୍ଧନ କରିବେ ଯେମିତି ଚାରି କୁମା ଏମାନେ ସବୁ ସୃଷ୍ଟି କରୁନଥିଲେ। ତେଣୁ ବ୍ରହ୍ମା ଏ ସୃଷ୍ଟିର ପ୍ରକ୍ରିୟା ଆରମ୍ଭ କଲେ, ପୁରୁଷ ସ୍ତ୍ରୀ ମିଳନରେ ସୃଷ୍ଟିର ପ୍ରକ୍ରିୟା ଆରମ୍ଭ କଲେ। ତେଣୁ ଏ ଭୌତିକ ଜଗତକୁ ବର୍ଣ୍ଣନା କରେ, ଯଦାନ ପଶ୍ଚିତ ଅଯଥା ଗୁଣିହା ସ୍ୱାର୍ଥେ ପ୍ରମତଃ ସହସା ଉପସ୍ଥିତ ଗତ ସ୍ମୃତି ବିନ୍ଦନ୍ତି ତତ୍ର ତାପା ଆସାଦ ମୈଥୁନ ମଗାର ମଜ୍ଞାନ। ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟ ଶ୍ଳୋକ ସାତରେ ଋଷଭଦେବ କଥା କହୁଛନ୍ତି। ଯଦା ନ ପଶ୍ୟେତ୍ ଅଯଥା ଗୁଣ, ଏ ଗୁଣର ପ୍ରଭାବରେ ସେମାନେ ଦେଖିପାରନ୍ତି ନାହିଁ। ବିଶେଷ ଭାବରେ ରଜଗୁଣ, ରଜଗୁଣ ପ୍ରଭାବରେ ଏ କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ। ରଜଗୁଣ ଯେଉଁ ରହିଛି କାମ, ତାହାର ଲକ୍ଷଣ ହେଉଛି କାମ। ତେଣୁ ଏ ଯେଉଁ ଗୁଣ ରଜଗୁଣର ବୁଦ୍ଧି ହେଉଛି ଅଯଥାବତ୍ ପ୍ରଧାନତି ବୁଦ୍ଧି ସା ପାର୍ଥ ରାଜସୀ। ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ ଯେଉଁ ଗୁଣ ରହିଛି ତାର ସବୁ ଗୁଣ ଅନୁସାରେ ବୁଦ୍ଧି, ଗୁଣ ଅନୁସାରେ କର୍ମ, ଗୁଣ ଅନୁସାରେ ସବୁ କ'ଣ ବୁଦ୍ଧି ଧୃତି ଏଇଭଳି ଭାବେ ଜ୍ଞାନ କର୍ମ କର୍ତ୍ତା ଏସବୁ ଗୁଣ ଅନୁସାରେ ସବୁ ଏଇ ଭୌତିକ ଜାଗତ କାଲି ସବୁ ଗୁଣର ପ୍ରଭାବ ଚାଲିଛି, ଗୁଣର ଖେଳ ଚାଲିଛି। ତେଣୁ ରଜଗୁଣର ପ୍ରାଧାନ୍ୟ ବିଷୟ ପାଇଁ ଭଗବତ ଗୀତାର ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ ଗୁଣ ବିଷୟରେ ବିସ୍ତାର ଭାବରେ ଗୋଟିଏ ଗୁଣ କହିକିରି କହିଲେ, ଯେତେବେଳେ କହୁଛନ୍ତି ସେତେବେଳେ କହୁଛନ୍ତି ଏ ଯେଉଁ ଗୁଣ ବର୍ତ୍ତମାନ ମୁଁ କହିବି ସବୁଠାରୁ ଆହୁରି ଉନ୍ନତ ଜ୍ଞାନ। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ 5ଟି ଶ୍ଳୋକରେ ସବୁ ଜ୍ଞାନ ଦେଇଦେଲେ, 5ଟି ଶ୍ଳୋକରେ ଜ୍ଞାନ ଦେଇ କହିଲେ ଏଇତ ଜ୍ଞାନ ଭିତ୍ତି ପ୍ରବ୍ଧମ ଅଜ୍ଞାନ ଜଗତ ଅନ୍ୟଥା ଶ୍ରୀ ସୀତାରାମ। ଇଏ ହେଉଛି ସବୁ ଜ୍ଞାନ, ଅମାନିତ୍ୱ ମଦମ୍ବିତ୍ୱ ଇତ୍ୟାଦି ଇଏ ହେଉଛି ସବୁ ଜ୍ଞାନ, ଆଉ ଯାହା ରହିଲା ସବୁ ଅଜ୍ଞାନ। ତେଣୁ 13 ଅଧ୍ୟାୟରେ ଜ୍ଞାନ ବିଷୟରେ କହିଲେ, ପୁଣି 14 ଅଧ୍ୟାୟରେ କହିଲେ ପରମ ଭୂୟ ପ୍ରବକ୍ଷାମି ଜ୍ଞାନନାମ ଜ୍ଞାନମ ଉତ୍ତମମ, ଆହୁରି ଉତ୍ତମ ଜ୍ଞାନ ମୁଁ ତୁମକୁ ଦେବି। 14 ଅଧ୍ୟାୟରେ ଭଗବାନ କହିଲେ ଯତ୍ ଜ୍ଞାନପା ମୁନୟ ସର୍ବେ ପରାମ ସିଦ୍ଧି ମିତ କଥା, ଏଇ ଜ୍ଞାନକୁ ଯେଉଁମାନେ ପ୍ରାପ୍ତ ହେବେ ସେମାନେ ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହେବେ। ମୁନୟ ସର୍ବେ ସବୁ ମୁନିମାନେ ପାଇଛନ୍ତି ମଧ୍ୟ କଥା ପାଇସାରିଛନ୍ତି, ସେ ଜ୍ଞାନକୁ ଗୁଣ ବିଷୟରେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେମାନେ। ତେଣୁ ଏଇ ଗୁଣ ବିଷୟରେ ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ ବିସ୍ତାର ଭାବରେ କହେ ସତ୍ତ୍ୱ ରଜସ୍ତମ ଇତି ଗୁଣା ପ୍ରକୃତି ସମ୍ଭବାତ, ଏ ଭୌତିକ ଜଗତ କହିଲେ ତିନୋଟି ଗୁଣରେ ସବୁ ରହିଛି, ସବୁକିଛି ତିନୋଟି ଗୁଣର କାର୍ଯ୍ୟ, ସତ୍ତ୍ୱ ରଜସ୍ତମ ଇତି ଗୁଣା ପ୍ରକୃତି ସମ୍ଭବାତ ନିବଧତି ମା ବାହୋ ଦେହେ ଦେହି ନମ ଅବ୍ୟୟ, ସମସ୍ତ ଦେହି ଦେହି ଯଦିଓ ଅବ୍ୟୟ ଏ ଗୁଣର ନୁହଁ କିନ୍ତୁ ସିଏ ଗୁଣ ଭିତରେ ବନ୍ଧା ହେଇକି ରହିଛି। ଆମେ ଗତକାଲି କହୁଥିଲୁ ଇଏ ହେଉଛି ଅନର୍ଥ, ଇଏ ହେଉଛି ଅବଦ୍ଧ। ତେଣୁ ଇଏର ଯେଉଁ ରହିଛନ୍ତି ଭଗବାନ ଋଷଭଦେବ କହୁଛନ୍ତି ଯଦାନ ପଶ୍ୟେତ୍ ଅଯଥା ଗୁଣିହା, ଠିକ୍ ଭାବରେ ତାଙ୍କର ବୁଦ୍ଧି ନଥାଏ, ଅଯଥାବତ୍ ପ୍ରଧାନତି ବୁଦ୍ଧି ସା ପାର୍ଥ ରାଜସୀ, ଆଉ ସର୍ବଥା ବିପରୀତାମ ବୁଦ୍ଧି ସା ପାର୍ଥ ତାମସୀ। ତେଣୁ ଗୁଣ ପ୍ରଭାବରେ ବୁଦ୍ଧି ମଧ୍ୟ ପ୍ରଭାବିତ ହେଉଛି, ବୈଜ୍ଞାନିକମାନଙ୍କର ସତ୍ୱଗୁଣର ପ୍ରଭାବ ରହିଛି, ତେଣୁ ସେମାନେ ବହୁତ ନୂତନ ନୂତନ ଜ୍ଞାନ ସବୁ ଗବେଷଣା ଇତ୍ୟାଦି କରିକି ପ୍ରାପ୍ତ ହେଉଛନ୍ତି। ସତ୍ତ୍ୱାତ୍ ସଞ୍ଜାତ ଜ୍ଞାନ, ସତ୍ୱଗୁଣରେ ଲକ୍ଷଣ ହେଉଛି ସେମାନେ ଜ୍ଞାନ ପ୍ରାପ୍ତ ହେବେ। ତେଣୁ ଏଇ ଯେଉଁ ରହିଛନ୍ତି ଯଦା ନ ପଶ୍ୟେତ୍ ଅଯଥା ଗୁଣିହା, ଯେ ଏଇ ଗୁଣ ଭିତରେ କହିଲେ ରଜଗୁଣର ପ୍ରଭାବରେ ସେମାନେ ଠିକ୍ ଭାବରେ କଥାଟି ବସ୍ତୁଟାକୁ ବୁଝିପାରନ୍ତି ନାହିଁ। କାହିଁକିନା ସ୍ୱାର୍ଥେ ପ୍ରମତଃ ସହସା ବିପଶ୍ଚିତ, ସାଧାରଣ ବ୍ୟକ୍ତି କଥା ଛାଡ଼ନ୍ତୁ, ବିପଶ୍ଚିତ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ ମଧ୍ୟ ସ୍ୱାର୍ଥରେ ତାଙ୍କର ସେମାନେ ଭାବନ୍ତି ଏଇଟା ମୋର ସ୍ୱାର୍ଥ, ଇନ୍ଦ୍ରିୟ ତୃପ୍ତି କରିବାଟା ହେଉଛି ପ୍ରକୃତ ଆମ ସ୍ୱାର୍ଥ, ଶତକଡ଼ା ଅନୁସାରେ ଭାବ ଲୋକ ଏଇଟା ଭାବନ୍ତି, କାରଣ ଗୁରୁଣ ପ୍ରଭାବରେ। ଯଦିଓ ଭଗବାନ କହିଲେ ପ୍ରକୃତ ଏମାନେ ହେଉଛନ୍ତି ତୁମର ଶତ୍ରୁ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, ଏମାନେ ହେଉଛନ୍ତି ତୁମର ଶତ୍ରୁ, କିନ୍ତୁ ଆମର ଯେହେତୁ ଗୁଣର ପ୍ରଭାବ ରହିଛି ଆମେ ଭାବୁଛୁ ଆମେ ହେଉଛି ଏଇ ତ ଆଉ ଆମର ମିତ୍ର କ'ଣ, ଆମେ ଭାବୁଛୁ ଆମେ ହେଉଛି ଏଇ ଇନ୍ଦ୍ରିୟ ମନ ଏସବୁ ରହିଛି ଶରୀର, ଆମେ ହେଉଛି ଏଇ ଶରୀର, ଏଇଭଳି ଭାବରେ ଚିନ୍ତା କରି ରହୁଛେ। ତେଣୁ ସ୍ୱାର୍ଥ ପ୍ରମତ, ଏମାନେ ସବୁ ଖାଲି ମତ ନୁହଁ, ଖାଲି ମତ କହିଲେ ପାଗଳ, ପ୍ରମତ କହିଲେ ବିଶେଷ ପାଗଳ, ସମସ୍ତେ ଆମେ ଦେଖିବା ସମସ୍ତେ ପାଗଳ ଅବସ୍ଥାରେ ରହିଛନ୍ତି। ଥରେ ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦେଉଥିଲେ, ଗୋଟେ ବ୍ୟକ୍ତି ଜଣେ ବ୍ୟକ୍ତିକୁ ଅନ୍ୟ ଜଣକୁ ମାରିଦେଲେ, ଫାୟାର କରିଦେଲେ ବା ଯାହା ମାରିଦେଲେ, ତା'ପରେ କେସ୍ ଚାଲିଲା। କେସ୍ ଚାଲିଲା ପରେ ଯେତେବେଳେ ଯିଏ ଅଭିଯୁକ୍ତ ହୋଇଛନ୍ତି ବ୍ୟକ୍ତି, ତାହାର ଯିଏ ଡାକ୍ତର ଜଣେ ଆସିଥିଲେ, ଓକିଲ, ତା'ର ଜଣେ ଡାକ୍ତର, ଓକିଲ କହିଲେ, ମାଇ ଲର୍ଡ଼, ଇଏ ପାଗଳ ଅବସ୍ଥା ତାକୁ ମାରିଛି, ଏ ମୁଣ୍ଡ ଠିକ୍ ନଥିଲା ଆର। ତେଣୁ କ'ଣ ପ୍ରମାଣ? ଡାକ୍ତର ପ୍ରମାଣ ଦେବେ। ଡାକ୍ତରଙ୍କୁ ଡକାହେଲା। ଡାକ୍ତର କହିଲେ, ମାଇ ଲର୍ଡ଼, ଏ ଭୌତିକ ଜଗତ ସମସ୍ତେ ପାଗଳ, କିଏ ଅଳ୍ପ ପାଗଳ, କିଏ ଅଧିକ ପାଗଳ, ବିଭିନ୍ନ ସ୍ତରରେ ରହିଛି ପାଗଳ ଆମର। ତେଣୁ ଏଠି ପ୍ରମତ୍ତ ଶବ୍ଦ ବ୍ୟବହାର କରାଯାଇଛି, ବିଶେଷ ପାଗଳ ଜୀବନ, କାହିଁକି ନା ନୂନମ୍ କ'ଣ, ଇନ୍ଦ୍ରିୟ ପ୍ରୀତ୍ୟ ପାଇଁ ସମସ୍ତେ ପାଗଳ ହୋଇକି ରହିଛନ୍ତି। ନୂନମ୍ ସେ ସବୁ ଏଇଠି ଅଛି ନା, ଏଇଠି ଅଛନ୍ତି ବୋଧେ, ନୂନମ୍ ପ୍ରମତ୍ତ କୁରୁତେ ବିକର୍ମ, ଯଦି ଇନ୍ଦ୍ରିୟ ପ୍ରୀତ୍ୟ ପ୍ରଣୋତି, କାହିଁକି ବିକର୍ମ କରୁଛନ୍ତି? ଅର୍ଜୁନ ପଚାରିଲେ ନା, କାହିଁକି ବିକର୍ମ କରୁଛନ୍ତି ନା ରଜଗୁଣ ତମ ପ୍ରଭାବରେ କରୁଛନ୍ତି? ତେଣୁ ସେମାନେ ପାଗଳ ଅବସ୍ଥାରେ ରହିଛନ୍ତି। ଇନ୍ଦ୍ରିୟ ତୃପ୍ତି ପାଇଁ ଯେତିକି ପ୍ରକାର ପାପ ରହିଛି କରିଦେବେ, ପାଇଁ କିଛି ପଶ୍ଚାତପଦ ହେବେ ନାହିଁ। ଯେତିକି ପ୍ରକାର ପାପ ଜାଣିକି ମଧ୍ୟ ଏଇଟା ପାପ କାର୍ଯ୍ୟ ଜାଣିକି ମଧ୍ୟ କରିବେ, କାହିଁକି ଇନ୍ଦ୍ରିୟ ତୃପ୍ତି, ପାଗଳ ଅବସ୍ଥାରେ ରହିଛନ୍ତି। ସେ କଥା କହୁଛନ୍ତି ଭଗବାନ ନୃସିଂହଦେବ, ସ୍ୱାର୍ଥୀ ପ୍ରମଦ ସହସା ବିପଶ୍ଚିତ, ତାଙ୍କର ଯଦିଓ ବିଦ୍ୱାନ ବ୍ୟକ୍ତି ଅଛନ୍ତି, କିନ୍ତୁ ଇଏ ପାଗଳ ଅବସ୍ଥା ହେଇଥିବାରୁ ତାଙ୍କର ସବୁ ବୁଝିପାରନ୍ତି ନାହିଁ, ଦେଖିପାରନ୍ତି ନାହିଁ। ଆମେ ଯାଉଛନ୍ତି, ଆମେ ସେଦିନ କହୁଥିଲେ, ଗୋଟିଏ ଗୋଟିଏ ଜୀବ ମାନର ଗୋଟିଏ ଗୋଟିଏ ଇନ୍ଦ୍ରିୟ ପ୍ରବଳ ରହିଛନ୍ତି, ତାହେଲେ ସେମାନେ ମୃତ୍ୟୁବରଣ କରୁଛନ୍ତି। ଆଉ ମନୁଷ୍ୟର ସବୁଯାକ ଇନ୍ଦ୍ରିୟ ପ୍ରବଳ ରହିଛି, ତାଙ୍କ କଥା କ'ଣ କହିବା? ତେଣୁ ଗତସ୍ମୃତି, ଏଇ ଆମର ଯେଉଁ କ'ଣ ଉପଭୋଗ କରିବା ପାଇଁ ଯେଉଁ ଧାର୍ଯ୍ୟ ବିଶ୍ରାମ ପୁଂସ ଏସବୁ ଯେଉଁ ରହିଛି, ଆମର ସ୍ମୃତିଟି ନଷ୍ଟ ହୋଇଯାଉଛି। ଗତସ୍ମୃତି ବିନ୍ଦନ୍ତି ତତ୍ର ତାପା, ସେମାନେ ଭାବୁଛନ୍ତି କ'ଣ ନା ଆମେ ଉପଭୋଗ କରୁଛୁ, କିନ୍ତୁ ପ୍ରକୃତରେ ସେମାନେ ଉପଭୋଗ କରୁନାହାନ୍ତି, ସେମାନେ ତାପ ପ୍ରାପ୍ତ ହେଉଛନ୍ତି, କଷ୍ଟ ହିଁ ପାଉଛନ୍ତି, କଷ୍ଟକୁ ସେମାନେ ସୁଖ ବୋଲି ଭାବୁଛନ୍ତି, ଦୁଃଖକୁ ସୁଖ ବୋଲି ଭାବୁଛନ୍ତି। ଇଏ ହେଉଛି ଗୁଣ ପ୍ରଭାବରେ ବୁଦ୍ଧି ତାଙ୍କର ନଷ୍ଟ ହୋଇଯାଉଛି, ସ୍ମୃତି ନଷ୍ଟ ହୋଇଯାଉଛି, ବୁଦ୍ଧି ନଷ୍ଟ ହୋଇଯାଉଛି, ଆସାଧ ମୈଥୁନ ମଗାର ମଧ୍ୟ। ତେଣୁ ସେମାନେ ବର୍ତ୍ତମାନ ମୈଥୁନ ମଗାରକୁ ଆସୁଛନ୍ତି, ଭୌତିକ ଜଗତକୁ ଆସୁଛନ୍ତି। କାମ କାମଦେବ ହେଉଛି ସେଇଭଳି ଭାବରେ, କାମ ସାହାଯ୍ୟ କାମ, ସେ କାମ ଏଇଭଳି ଭାବରେ ସମସ୍ତଙ୍କୁ କାମ ଦ୍ୱାରା ଆକର୍ଷିତ ହୋଇଥିବାରୁ ପୁରୁଷ ସ୍ତ୍ରୀ ଆକର୍ଷଣ ରହିଛି। ଋଷଭଦେବ ଏକଥା ମଧ୍ୟ କହିଥିଲେ, ଜନ ମୈଥୁନାଦି ଗୃହମେଧି ସୁଖମି ତୁଚ୍ଛମ କଣ୍ଡୁଇ ଅନେନ କରୋରି, ଏଇଟା ହେଉଛି ପ୍ରହ୍ଲାଦ ମହାରାଜ କହିଥିଲେ, ଆଉ ଋଷଭଦେବ ମଧ୍ୟ ସେ କଥା କହିଥିଲେ। କ'ଣ ସେଇଟା ନା, ପୁଂସ ସ୍ତ୍ରୀ ମିଥୁନ ଭାବ ମେଥମ ତୟ ମିତ ହୃଦୟ ଗନ୍ତି ମାହୁ ଅତ ଗୃହ କ୍ଷେତ୍ର ଶତାବ୍ଦ ଭିତ୍ତି ଜନସ୍ୟ ମୋହୟଂ ଅହଂ ମମେତି। ପୁରୁଷ ସ୍ତ୍ରୀର ଯେଉଁ ଆକର୍ଷଣ, ଏଇଥିରୁ ମୋହ ଜାତ ହେଉଛି, ଏଇଥିରୁ ହୃଦୟର ଗ୍ରନ୍ଥି ବା ହୃଦୟର ବନ୍ଧନ ଆରମ୍ଭ ହେଉଛି। ହୃଦୟର ବନ୍ଧନ କିଭଳି ଭାବରେ, ଆମର ସେ ଶ୍ରୀ ବିଶ୍ୱନାଥ ଚକ୍ରପୀଠକୁ କହୁଛନ୍ତି, ଯେମିତି ଆମେ ଆମେ ଏଇଟା ପ୍ରତି ଆସକ୍ତି ରହିଛେ, ଏ ମାଇକ୍ରୋ ପ୍ରତି ମାଇକ୍ରୋଫୋନ୍ ବା ଫୋନ୍ ଏସବୁ ପ୍ରତି ଆସକ୍ତି ଆମର ରହିଛି, ଆମେ ଚାହିଁବା ଛାଡ଼ିବା ପାଇଁ ଛାଡ଼ିଦେବା, ସେ କିଛି ଇଏ କରିବ ନାହିଁ, ତାହାକୁ କିଛି ଅବଜେକ୍ସନ୍ ରହିବ ନାହିଁ। କିନ୍ତୁ ଆମର ଯେଉଁ ସ୍ତ୍ରୀ ପିଲା ଛୁଆମାନେ ସବୁ ଯେଉଁ ରହିଛନ୍ତି, ଆମେ ଚାହିଁଲେ ତାଙ୍କୁ ଛାଡ଼ିବା ପାଇଁ ସେମାନେ ଛାଡ଼ିବେ ନାହିଁ, ଇଏ ହେଉଛି ବନ୍ଧନ ହୃଦୟ ଗ୍ରନ୍ଥି। ତେଣୁ ଏହିଭଳି ଭାବରେ ପୁରୁଷ ସ୍ତ୍ରୀ ଆକର୍ଷଣ ପାଇଁ କ'ଣ ହେଉଛି ନା, ହୃଦୟର ବନ୍ଧନ ଆସୁଛି, ସେଥିରୁ ବର୍ତ୍ତମାନ ତାପରେ ଗୃହ ଦରକାର, କ୍ଷେତ୍ର ଦରକାର, ସୁତ ଦରକାର, ଆପ୍ତ ବନ୍ଧୁବାନ୍ଧବ ମାନେ ଧନ ସମ୍ପତ୍ତି ଇତ୍ୟାଦି, ଏହିଭଳି ଭାବରେ ଜନସ ମୋହୟଂ ଅହଂ ମମେତି, ଏହିଭଳି ଭାବରେ ମନୁଷ୍ୟମାନଙ୍କ ମୋହ ଜାତ ହୁଏ, ଅହଂ ମମେତି, ଶରୀରକୁ ଭାବନ୍ତି ମୁଁ ଏବଂ ଶରୀର ସମ୍ବନ୍ଧୀୟ ହେଉଛି ମୋର, ଇଏ ହେଉଛି ଅଯଥା ଗୁଣେ ହା, ଏ ଗୁଣର ପ୍ରଭାବରେ ଭୌତିକ ଜାଗତ। ସେଥିପାଇଁ ଏହିଭଳି ଭାବରେ କହିଲେ, ମୈଥୁନ ମା ଗାର, ମୈଥୁନ ଗାର ଆଗାର, ମୈଥୁନ ଆଗାର। ତେଣୁ ଏହି ପୁରୁଷ ସ୍ତ୍ରୀ ଆକର୍ଷଣ ଭଗବାନ କରିଛନ୍ତି। କାମଦେବ ଏ ଜଣେ ଦେବତା, 33 କୋଟି ଦେବତା ଭିତରେ ଏ ଜଣେ ଦେବତା, ତାଙ୍କର କାର୍ଯ୍ୟ ହେଉଛି ଏହିଭଳି ଭାବରେ ପୁରୁଷ ସ୍ତ୍ରୀ ଆକର୍ଷଣ କରିବେ, କଲେ ଏ ଭୌତିକ ଜଗତ ଚାଲିବ, ମୈଥୁନ ଆଳରେ ସେମାନେ ବନ୍ଦୀ ହୋଇକି ରହିବେ। ସେମାନେ ଭାବୁଛନ୍ତି କ'ଣ, ଆମେ ଉପଭୋଗ କରୁଛୁ, ପୁରୁଷ ଭାବୁଛି ମୁଁ ଉପଭୋଗ କରୁଛି, ସ୍ତ୍ରୀ ଭାବୁଛି ମୁଁ ଉପଭୋଗ କରୁଛି, କିନ୍ତୁ ପ୍ରକୃତରେ କେହି ଉପଭୋଗ କରୁନାହାନ୍ତି, ସେମାନେ କଷ୍ଟ ହିଁ ପ୍ରାପ୍ତ ହେଉଛନ୍ତି, ବିନ୍ଦତି ତତ୍ର ତାପାନ, କାରଣ ଗୁଣର ପ୍ରଭାବରେ। ଭଗବତ ଗୀତା 13 ଅଧ୍ୟାୟ ମଧ୍ୟ ଭଗବାନ କହିଲେ, କ'ଣ ନା, ପୁରୁଷ ପ୍ରକୃତି ସ୍ତୋଇ ଭୁଙ୍କ୍ତେ ପ୍ରକୃତି ଜାନ ଗୁଣାନ୍ କାରଣ ଗୁଣ ସଙ୍ଗ ସଦସ ଯୋନି ଜନ୍ମସୁ। ଏଇ ଗୁଣକୁ ଉପଭୋଗ କରିବା ପାଇଁ ସେମାନେ କେତେବେଳେ ଉନ୍ନତ ଶରୀର ପ୍ରାପ୍ତ ହେଉଛନ୍ତି, କେତେବେଳେ ନୀଚ ଶରୀର ପ୍ରାପ୍ତ ହେଉଛନ୍ତି। ଏଠି ପୁରୁଷ ହେଉ ବା ସ୍ତ୍ରୀ ହେଉ, ସମସ୍ତଙ୍କର ପୁରୁଷ କ'ଣ ପୁରୁଷ ଭାବ ରହିଛି କହିଲେ ସମସ୍ତେ ଚାହୁଁଛନ୍ତି ଉପଭୋଗ କରିବେ। କିନ୍ତୁ ଯଦିଓ ସମସ୍ତେ ହେଉଛନ୍ତି ଭଗବାନଙ୍କର ଶକ୍ତି, କିନ୍ତୁ ସେମାନେ ପ୍ରକୃତ ତାଙ୍କର କନଷ୍ଟିଚ୍ୟୁସନ୍ ପୋଜିସନ୍ ବା ତାଙ୍କର ପ୍ରକୃତ ସ୍ୱଭାବ ହେଉଛି ସେମାନେ ଭଗବାନଙ୍କୁ ତାଙ୍କୁ ଉପଭୋଗ ଦେବା କଥା, କିନ୍ତୁ ସେଇଟା ଯେହେତୁ ତାଙ୍କର ଗୁଣ ପ୍ରଭାବରେ ସେଇଟା ଭୁଲିକରି ସେମାନେ ଭାବୁଛନ୍ତି ଆମେ ଉପଭୋଗ କରିବୁ। ତେଣୁ ଏଇଭଳି ଭାବରେ କାମଦେବଙ୍କର କାର୍ଯ୍ୟ ହେଉଛି ଏଇଟା, ସେ ସମସ୍ତଙ୍କୁ ଆକର୍ଷଣ କରିବେ, କାମ ପ୍ରଭାବ ଦେବେ। ତେଣୁ ଏ ଭୌତିକ ଜଗତରେ ଏଇଭଳି ଭାବରେ ସୃଷ୍ଟି ହୋଇଛି। କାମଦେବ ମଧ୍ୟ ଆସିଛନ୍ତି, ତାଙ୍କର ପତ୍ନୀ ହେଲେ ରତି। ଏଇଭଳି ଭାବରେ ସାଚ କାମସ୍ୟ, ସ୍ତ୍ରୀଲିଙ୍ଗରେ ସା କୁହାଯିବ, ପୁଲିଙ୍ଗରେ ସାଚ କାମସ୍ୟ ବୈ ପତ୍ନୀ। ସାହାଚ କହିଲେ ଯେଉଁ ଆପୂର୍ବ ଶ୍ଳୋକରେ କୁହାଗଲା ନା, ନାରଦ ମୁନି ଆସିକରି ସବୁ କଥା ସର୍ବ ତସ୍ୟା ସଂକୃତି ଚେତସ, ତାଙ୍କର ଯେଉଁ ଚେତନା, ଯେଉଁ ମନରେ ଯେଉଁ ଶଙ୍କା ଥିଲା ବା ଡାଉଟ୍ ଥିଲା ବା ଯେଉଁ ସନ୍ଦେହ ଥିଲା ସବୁ ଦୂର କରିଦେଲେ ନାରଦଙ୍କ କଥନରେ। ତେଣୁ ସେହି ହେଉଛି ସାହାଚ, ସେହି ହିଁ ହେଉଛନ୍ତି, କାରଣ ବର୍ତ୍ତମାନ ସମୟରେ ମାୟାବତୀ ରହିଛନ୍ତି ନା, କିନ୍ତୁ ପ୍ରକୃତରେ ସେ ହେଉଛନ୍ତି କାମସ୍ୟ ବୈ ପତ୍ନୀ, ଯେ ହେଉଛନ୍ତି କାମଙ୍କର ପତ୍ନୀ, ଯିଏକି ରତି ରତି ଥିଲେ ବର୍ତ୍ତମାନ ମାୟାବତୀ ରୂପରେ ରହିଛନ୍ତି, ମାୟାର ଦ୍ୱାରା ସେ ସମସ୍ତଙ୍କୁ ମୋହିତ କରି ରଖିଛନ୍ତି, ବିଶେଷ ଭାବରେ ସମ୍ରାଟକୁ ମୋହିତ କରି ରଖିଛନ୍ତି। ତେଣୁ ତାଙ୍କର ବହୁତ ଶକ୍ତି ରହିଛି, ଦେବତାମାନଙ୍କର ବହୁତ ଶକ୍ତି ରହିଛି। ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୟସ୍ଥା, ଜଣେ ଉନ୍ନତ ଲୋକ କେମିତି ଯିବ, ଯନ୍ତ୍ର ମାଧ୍ୟମରେ ଯିଏ ଯାଇପାରିବ, ବୈଜ୍ଞାନିକମାନେ ଯେମିତି କହୁଛନ୍ତି ଆମେ ଯିବୁ, ଆମକୁ ଯାହାକୁ ଯିବୁ କେମିତି ଯିବୁ, ସେ ନିୟମ ରହିଛି। ପ୍ରଭୁପାଦ ମହାରାଜ ଯେତେବେଳେ 1989 ନା ଯେତେବେଳେ ଯଦି ଚନ୍ଦ୍ରକୁ ଯାଇଥିଲେ ବୋଲି କହିଲେ, ସବୁ ଟିଭି ଫିଭିରେ ସବୁ ଦେଖାହେଲା, ସେତେବେଳେ ତାଙ୍କୁ ଜଣେ ପଚାରିଲେ ସାମ୍ବାଦିକ ଯେ ଆପଣଙ୍କର କ'ଣ ମନ୍ତବ୍ୟ, ସେମାନେ ଯେଉଁ ଯାଇଛନ୍ତି ବୈଜ୍ଞାନିକମାନେ, ସେମାନେ ଯାଇନାହାନ୍ତି ଚନ୍ଦ୍ରକୁ, ଚନ୍ଦ୍ରକୁ ଯାଇନାହାନ୍ତି। ଏ କଥା ଶୁଣିକରି ତାଙ୍କର କେତେ ଜଣ ଶିଷ୍ୟ ମଧ୍ୟ ତାଙ୍କୁ ତ୍ୟାଗ କରିଦେଲେ, କହିଲେ ଇଏ କନଜରଭେଟିଭ୍ ଲୋକ, ଆମ ପାଖରେ ରହିବାର ଠିକ୍ ନୁହଁ। କିନ୍ତୁ ତାହାପରେ ବୈଜ୍ଞାନିକମାନେ ବର୍ତ୍ତମାନ ମଧ୍ୟ କହୁଛନ୍ତି ପ୍ରକୃତରେ ସେମାନେ ଯାଇନଥିଲେ ଚନ୍ଦ୍ରକୁ। ଆମର ଯଦି ବା ଶକ୍ତି ଅଛି ଆମେ ଚନ୍ଦ୍ରକୁ ଯାଇପାରିବା, କିନ୍ତୁ ସେମାନେ ଆଲାଉ କରିବେ ନାହିଁ, ଆମକୁ ସେମାନେ ବିଦା କରିଦେବେ। ଯେମିତି ବିଶ୍ୱାମିତ୍ର ଋଷି ଜଣଙ୍କୁ ପଠେଇଥିଲେ, ସ୍ୱର୍ଗକୁ ପଠେଇଥିଲେ, କିନ୍ତୁ ସେମାନେ ପଠେଇଦେଲେ, ତାଙ୍କୁ ବିଦା କରିଦେଲେ। ଆମେ ଏଇ ଭୌତିକ ଜଗତରେ ଯେଉଁ ଆମେ ଆମେରିକାକୁ ଚାହେଁ, ସମସ୍ତେ ଚାହୁଁଛନ୍ତି ଆମେରିକା ଯିବା ପାଇଁ, କିନ୍ତୁ ଯାଇପାରିବେ ନାହିଁ, ବିଶ୍ୱାସ ନଥିଲେ ରହିପାରିବେ ନାହିଁ ସେଠି, ବିଦା କରିଦେବେ ତାଙ୍କୁ। ଯଦି ଭୌତିକ ଜଗତରେ ପୃଥିବୀ ପୃଷ୍ଠରେ ଏଭଳି ରହିଛି, ସେମାନେ ତ ଉନ୍ନତ ସ୍ତରରେ ରହିଛନ୍ତି। ଏ ଗୋଟେ କଥା ଅଛି, ରାବଣ ଚିନ୍ତା କରୁଥିଲା ସ୍ୱର୍ଗକୁ ଆଉ ଯିବା ଦରକାର ନାହିଁ, ନିୟମ ଅନୁସାରେ ସ୍ୱର୍ଗର ଯେଉଁ ନିୟମ ଥିଲା ସେ ସବୁ ବଦଳାଇବା ପାଇଁ ଚେଷ୍ଟା କରୁଥିଲା। ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ ହେଉଛି ଏଇଟା। ଭଗବାନ କହିଲେ ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୟସ୍ଥା, ସତ୍ୟଗୁଣରେ ଯେଉଁମାନେ ରହିବେ ସେମାନେ ଉନ୍ନତ ଲୋକକୁ ଯିବେ, କିନ୍ତୁ ଏମାନେ କହିଲେ ନା ଏ କ'ଣ ନିୟମ କିଛି ନାହିଁ, ଆମେ ଗୋଟେ ସିଡ଼ି ତିଆରି କରିଦେବା, ସମସ୍ତେ ଯିବେ ସେଠିକି, ଆଉ ସିଡ଼ି ହେଇପାରିଲା ନାହିଁ। ସେଇଭଳି ଭାବରେ ବୈଜ୍ଞାନିକମାନେ ମଧ୍ୟ ସିଡ଼ି କରୁଛନ୍ତି ନିଜ ନିର୍ମାଣ କରିବା ପାଇଁ, ସିଡ଼ି ଭଳିଆ ଆମେ ଯାନଟିଏ ତିଆରି କରିବୁ, ଯାଇ ପହଞ୍ଚିବୁ ସେଠି, କ'ଣ କାରଣ କ'ଣ ନା ସେଠି ଯାଇକି ଉପଭୋଗ କରିବୁ, ସେଠି ଯେଉଁ ଧନ ସମ୍ପତ୍ତି ଅଛି ତାକୁ ସେ ଲୁଟ୍ କରିବୁ, ଲୁଟ୍ କରିକି ଆମେ ଉପଭୋଗ କରିବୁ। ଏ ହେଉଛି ମୂଳ କାରଣ ହେଉଛି ଏଇଟା, ବା ଇଚ୍ଛା ହେଉଛି ଏଇଟା। ଆମ ପୃଥିବୀ ଭିତରେ ଯେତିକି ଅଛି ସେତିକି ସଫିସିଏଣ୍ଟ ନୁହଁ, ଆହୁରି ଆଣିବା। ଚନ୍ଦ୍ର ଲୋକରେ ପ୍ଲଟ୍ ବିକ୍ରି ହେଲା, ମଝିରେ କ'ଣ ଶୁଣା ହେଉଥିଲା ପ୍ଲଟ୍ ବିକ୍ରି ହେଉଛି। ତେଣୁ ଇଏ ହେଉଛି ଭୋଗ କରିବା ପ୍ରବୃତ୍ତି ରହିଛି, ସମସ୍ତଙ୍କ ଭୋଗ କରିବା ପ୍ରବୃତ୍ତି ରହିଛି, ବୈଜ୍ଞାନିକମାନେ ସେଇଭଳି ଭାବେ ରହିଛି, କେମିତି ଅଧିକରୁ ଅଧିକ ଉପଭୋଗ କରିବା। ତେଣୁ ଏ ଯେଉଁ ରହିଛନ୍ତି ସ୍ୱର୍ଗଲୋକକୁ ଯେଉଁମାନେ ତାର ସତ୍ୟଗୁଣ ପ୍ରଭାବ ପ୍ରାଧାନ୍ୟ ରହିବ ସେମାନେ ସ୍ୱର୍ଗଲୋକକୁ ଯିବେ, ଯେଉଁମାନେ ରଜଗୁଣ ପ୍ରଭାବ ରହିବ ସେମାନେ ସେଇ ସ୍ଥିତିରେ ରହିବେ, ମନୁଷ୍ୟ ସ୍ଥିତିରେ ରହିବେ, ଯେଉଁମାନେ ତମଗୁଣ ପ୍ରାଧାନ୍ୟ ମୃତ୍ୟୁ ସମୟରେ ଏଇଟା ଡିସାଇଡ଼୍ ହେବ। ତେଣୁ କ'ଣ ସେଇଟା ଯେଉଁ କୁହାଗଲା କ'ଣ, ଯେଉଁମାନେ ମୃତ୍ୟୁ ସମୟରେ ଯେଉଁ ସତ୍ୟଗୁଣ ପ୍ରାଧାନ୍ୟ ସବୁ ସେମାନେ ଉନ୍ନତ ଲୋକକୁ ଯିବେ, ଏସବୁ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆମର ଯଦି ବା ଯୋଗ୍ୟତା ବାହାର କରିଦେବା, କ'ଣ ଆମର କ'ଣ ମେସିନ୍ ଫେସିନ୍ ମାଧ୍ୟମରେ ଯାଇ ପହଞ୍ଚିଯିବା, କିନ୍ତୁ ସେମାନେ ଆଲାଉ କରିବେ ନାହିଁ ଦେବତାମାନେ, ସେମାନେ ଆମଠାରୁ ଆହୁରି ଅଧିକ କ'ଣ ତାଙ୍କର ବୁଦ୍ଧି ରହିଛି, ଦେବଲୋକରେ ତାଙ୍କର ବହୁତ ଶକ୍ତି ରହିଛି, আমি সে দেবতা প্রার্থনা করছে, আমি কিছু বর প্রদান করতু বলি দেবতা মানে। তেণু এ কামদেব রতি মাধ্যমে, কামদেব রতি এইসব লোক মধ্যে এই কামভাব জাগ্রত করতে। তেমন এই রতি সা কামস বৈ পত্নী, তেমন সি নিশ্চিন্ত ভাবে তাঁকর পত্নী। সা কে যা বিষয়ে পূর্বশ্লোক কুহাইলা সে অনেক কামদেবর পত্নী, সা কামস বৈ পত্নী। রতির নাম যশস্বিনী, যশস্বিনী সে রতি দেবী যশস্বিনী। কোণ দশ যশস্বিনী কোণ দশ বিখ্যাত যশস্বিনীকে বিখ্যাত। হ্যাঁ এ ভগবান সেবা করছেন, ভগবান চাহিদি ভৌতিক জগতরে আমি যে ভগবান ভুলে যাইছে ভগবান সেইভাবে ব্যবস্থা করছেন, ভগবান ভুলে যাওয়া ভগবান ব্যবস্থা করছেন। কিন্তু যদিও ভগবান এইসব করছেন কিন্তু তথাপি সে চাহুন কেমি আমি তাকে আসবা, সে ফোন ব্যবস্থা মধ্যে করছেন। আমি যেত উপভোগ করে জাঁয়া যে যেত না এতে প্রকৃতির আনন্দ না আউথে আনন্দ সেটা দেখ, এইভাবে ভাবে যদি চিন্তা আসব সেতবে সব ব্যবস্থা রয়েছে, ভগবান সব ব্যবস্থা করছেন, ভগবত ধাম যাওয়া সব ব্যবস্থা করছেন। সেতদিন পর্যন্ত এই কামর প্রভাব সে রয়েছে, তেমন যশস্বিনী বিখ্যাত রতিদেবী সমস্ত জানান্তি, রতিদেবী কাম এবং রতি সমস্ত জানান্তি বিখ্যাত। তেমন পত্যুর নিদগ্ধ দেহস্য আ পূর্বে যে বর্ণনা করা যাইছিল সেটা কইতে জন অসুর লে তাড়কা, তাড়কাসুর এইভাবে শক্তিশালী হয়ে যাই দেবতা মানে ভয় করুলে, ব্রহ্মা তা বর দিয়ে ইয়ে কে মারি পারে না তাড়কাসুর, তাড়কাসুর কে মারব না শিবজীর পুত্র যা তাহলে সে মার শম্ভু কেমন না ইয়ে কার্তিকেয় কার্তিকেয় শম্ভুকর পুত্র, কিন্তু শম্ভুকর তো পুত্র না প্রথম যে পত্নী বিবাহ কলে সতীদেবী সে শরীর ত্যাগ করেদেলে, তাঁর কোণী পুত্র হয়ে পারে না তো সুন্দর বর্ণনা করা যাই। সব ষোলটি কন্যা যে রয়েছে দক্ষঙ্কর এই ব্রহ্মাঙ্কর পুত্র দক্ষ সবু পুত্র কন্যা মানকর সব বংশ বিস্তার বর্ণনা করা যাই, কিন্তু সতীকর কোণী তাঁর পুত্র সন্তান হলে না। পরীক্ষিত মহারাজ পচারে তাঁর কোণ তাঁর কী পুত্র হলানি না, সে তো শরীর ত্যাগ করেদেলে আপনি পুত্র হব, তেমন যা হো এইভাবে ভাবে। তেণু দুর্গা দেবী পার্বতী সেই সতী আসলে পার্বতী রূপে পার্বতী শিবজীকর আরাধনা করুলে, আরাধনা কলে মধ্যে তাঁকর কোণী ধ্যান মগ্ন ভগ্ন হো না, সে ইন্দ্র পঠাইলে কামদেব যা সেটি তাঁকু ডিস্টর্ব কর। শিবজী কোণ ডিস্টর্ব করবে, শিবজী যেতে চেষ্টা কলে যেতে বাণ মারলে পঞ্চস্বর আমি কইলে পঞ্চস্বর কণ কণ শব্দ স্পর্শ রূপ রসগন্ধ প্রভুপাদ মহারাজ এটা কইছেন। তেমন এইভাবে ভাবে যে শিবজীকর তৃতীয় নয়ন যেত খোলিগাল সেত কামদেব দগ্ধ হয়ে যাই, তেমন এই পতি নির্দগ্ধ দেহস্য তাঁকর শরীর চালগলে মধ্যে সে বিনা শরীরে বি রয়েছে, চালগলে যে শরীর চালগলে নহন্যতে অন্য মান শরীরে শরীর চালগলে যা মৃত্যু হব তা নুহ, সূক্ষ্ম শরীরে সে লে কামদেব সূক্ষ্ম শরীরে লে তাঁর সেবা করুলে, কিন্তু সে অপেক্ষা করলে গোটে স্থূল শরীর প্রাপ্ত হওয়া। তেণু এইটি দেহোৎপত্তি প্রতীক্ষতি, তেমন সে যদিও শরীর তাঁর দগ্ধ হয়ে গেল সূক্ষ্ম শরীরে রয়েছে, দেবতা মানে বহু রয়েছে আমার দেখা বহু দুর্ঘটনা সব রয়েছে, এই কথা রয়েছে গোটে প্রসিদ্ধ কথা রাজা নিমি একাশ কন্দ কথা আসবে, রাজা নিমি থাকে চাহিলে যে সি যজ্ঞ করার চাইলে, তেমন বশিষ্ঠ ঋষি অনুরোধ কলে গুরুদেব আপনার আমার যজ্ঞ করা আপনার আসুন যজ্ঞের আপনার সাহায্য করবে যজ্ঞ করা, কিন্তু তাঁকর গোটে অর্ডর লা যে পৃথিবী লোক স্বর্গলোকরে গোটে যজ্ঞ করবার লা, হ্যাঁ কুযায় স্বর্গলোকরে যে দক্ষিণা মিলব কেতে কম মিল দক্ষিণা, তেণু বশিষ্ঠ ঋষি মধ্যে দক্ষিণা ইয়ে হয়েকি লোক বসাই সে পড়াইলে, কে তুমি টিকি অপেক্ষা কর মোপাই টিকি সেটি সারা পরে আসবি, কিন্তু নিমি রাজা চিন্তা কলে ভৌতিক জগত হচ্ছে শরীর হচ্ছে অস্থায়ী, হ্যাঁ কতবে চালিয কহব না কী অপেক্ষা করা কণ শুভস শীঘ্র শুভ কার্য শীঘ্র করা কথা ডেরি করা কথা নুহ কী ସେ ଅନ୍ୟ ଜଣେ ବ୍ରାହ୍ମଣ ବା ଅନ୍ୟ ଜଣେ ମୁନି ଋଷିଙ୍କୁ ଡାକିକରି ଏ ଯଜ୍ଞ କରୁଥିଲେ, ଯଜ୍ଞ ଯେତେବେଳେ କରୁଥିଲେ ସେ ସମୟରେ ଯେତେବେଳେ ଆସିଲେ ବଶିଷ୍ଠ ଆସିକରି ଶୁଣୁଛନ୍ତି, ସ୍ୱାହା ସ୍ୱାହା ଶବ୍ଦ ଶୁଭୁଛି, କହିଲି କ'ଣ ଏ ଯଜ୍ଞ ଆରମ୍ଭ କରିଦେଲା ନା କ'ଣ, ଶୁଣିକି ତାଙ୍କର କ୍ରୋଧ ଆସିଗଲା। ଦେଖନ୍ତୁ ବଶିଷ୍ଠ ଋଷିଙ୍କର କ୍ରୋଧ ଆସିଗଲା, ଅନ୍ୟମାନଙ୍କ କଥା କ'ଣ କହିଗଲା। କେହି ନ ତଦସ୍ତି ପୃଥିବ୍ୟାଂ ବା ଦିବି ଦେବେଶୁ ଭାବୁନ ସତ୍ୟଙ୍କ ପ୍ରକୃତି ଯାଇ ଗୁଣେଇ ଯଦି ବିଶ୍ୱାତି ବି ଗୁଣେଇ। ଭଗବତ ଗୀତାର 18 ଅଧ୍ୟାୟରେ ଭଗବାନ କହିଲେ କଥା, ପ୍ରଥମ ଅଧ୍ୟାୟରୁ ଆରମ୍ଭ କରି ବା ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି ତ୍ରିଗୁଣ ବିଷୟରେ ଚାଲିଛି କଥା, ସେ ସେହି ପାରିଲା ନାହିଁ। ତେଣୁ 18 ଅଧ୍ୟାୟରେ କହିଲେ ଅର୍ଜୁନ ମୁଁ ତୁମକୁ କ'ଣ କହିବି, ଏମିତି କେହି ନାହାନ୍ତି ପୃଥିବୀ ପୃଷ୍ଠରେ ହୁଅନ୍ତୁ ବା ସ୍ୱର୍ଗଲୋକ ରୁହନ୍ତୁ, ଏମିତି କେହି ନାହାନ୍ତି ଯେ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଅଛନ୍ତି। ନ ତଦସ୍ତି ଦିବ୍ୟାଙ୍ଗ ବା ଦେବୀ ଦେବୀ ସୁଭାପୂର୍ଣ୍ଣ ସତ୍ୟଙ୍କ ପ୍ରକୃତି ଯେ ମୁକ୍ତି ଯଦି ବିଶ୍ୱାସ ତେବେ ଗୁଣ, ସମସ୍ତେ ତିନି ଗୁଣର ପ୍ରଭାବରେ ରହିଛନ୍ତି। ତେଣୁ ବଶିଷ୍ଠଙ୍କ କ୍ରୋଧ ଆସିଗଲା, ଯେତେବେଳେ ଦେଖିଲେ ପ୍ରକୃତିରେ ସତ୍ୟରେ ସେ ଆଉ ଯଜ୍ଞ କରୁଛନ୍ତି, ମୋ ପାଇଁ ଅପେକ୍ଷା କଲେ ନାହିଁ, ତାଙ୍କୁ କ୍ରୋଧ ଆସିଗଲା, ତାକୁ କହିଲେ ତୁମେ ମୃତ୍ୟୁବରଣ କର, ଅଭିଶାପ ଦେଇଦେଲେ। ତେଣୁ ରାଜା ନେମିକର ମଧ୍ୟ କ୍ରୋଧ ଆସିଲା, କହିଲେ ମୁଁ ତ କିଛି ଦୋଷ କରିନାହିଁ, ମୋତେ କାହିଁକି ଇଏ କଲେ, କହିଲେ ତୁମେ ମଧ୍ୟ ମୃତ୍ୟୁବରଣ କର। ତେଣୁ ଦୁଇ ଜଣଙ୍କର ଅଭିଶାପ ମୃତ୍ୟୁବରଣ କଲେ। ମୁନି ଋଷିମାନଙ୍କର ଚିନ୍ତା ପଡ଼ିଗଲା କ'ଣ କରାଯିବ। ତେଣୁ ଇଏ ବଶିଷ୍ଠ ଋଷିଙ୍କୁ ଆଉ ଜଣେ ଜଣଙ୍କର ବୀର୍ଯ୍ୟକୁ ଆଶ୍ରୟ କରି ତାଙ୍କୁ ପୁଣି ଶରୀର ପ୍ରଦାନ କରାଗଲା। ଆଉ ରାଜା ନିମିତ୍ତ ଯେତେବେଳେ ସେମାନେ କହିଲେ ଆଉ ଗୋଟେ ଦେବା ପାଇଁ, ସେମାନେ ସେ ରାଜା ନିମିତ୍ତ କହିଲେ ନା ମୁଁ ଏ ଶରୀର ନେବା ପାଇଁ ଚାହୁଁନାହିଁ। କାହିଁକି ନାଇଁ ଭୌତିକ ଜଗତ ଏଇଭଳି ଭାବରେ ଦିସ୍ ପ୍ଲେସ୍ ଇଜ୍ ନଟ୍ ଏ ଫିଟ୍ ପ୍ଲେସ୍ ଫର୍ ଏନି ଜେଣ୍ଟଲମ୍ୟାନ୍ ଟୁ ଲିଭ୍। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଏଇଟା କହିଛନ୍ତି, ଏ ପ୍ରକୃତରେ ବିଦ୍ୱାନ ବିଜ୍ଞ କ'ଣ କ'ଣ ଭଦ୍ର ବ୍ୟକ୍ତିଙ୍କର ସ୍ଥାନ ନୁହଁ, ରହିବା ସ୍ଥାନ ନୁହଁ। ତେଣୁ ସିଏ ଅଶରୀରରେ ରହିଲେ ନିମି, ରାଜା ନିମି ଅଶ, ସେଥିପାଇଁ ତାଙ୍କ ନାମ ହେଲା ବିଦେହ, ତାଙ୍କ ଦେହ ନାହିଁ ବିଦେହ। ତେଣୁ ସେ ସମସ୍ତଙ୍କର ନିମି ନିମି ସମସ୍ତଙ୍କର ନିମି କହିଲେ ଚକ୍ଷୁର ପଲକକୁ ନିମି କୁହାଯାଏ, ନିମିଷ ନିମିରେ ରହିଛନ୍ତି ସିଏ, ଚକ୍ଷୁ ପଲକରେ ରହିଛନ୍ତି ସିଏ ସମସ୍ତଙ୍କର। ତେଣୁ ସେ ପ୍ରୋଟେକ୍ସନ୍ ଦେଉଛନ୍ତି ଏଇଭଳି ଭାବରେ ନିମିଙ୍କ କଥା ଅଛି। ତେଣୁ ଏଇଭଳି ଭାବରେ ଅନେକ ଉଦାହରଣ ସବୁ ରହିଛି, କ୍ରୋଧ ଆସିଲେ ଜାଣିଦେବ ଅଭିଶାପ ଦେଇଦେବ। ତେଣୁ ଶିବଜୀଙ୍କର ଯେଉଁ ତୃତୀୟ ନେତ୍ର ଖୋଲିଦେଲେ କ୍ରୋଧ ଆସିଲା, ସେଥିପାଇଁ କୁହାଗଲା କାମକୁ ଜୟ କରିଗଲେ କିନ୍ତୁ କ୍ରୋଧକୁ ଜୟ କରିପାରିଲେ ନାହିଁ ଶିବଜୀ। କ୍ରୋଧକୁ ପ୍ରଭୁପାଦ ମହାରାଜ କହନ୍ତି କ୍ରୋଧ ହେଉଛନ୍ତି କାମର ସାନ ଭାଇ, କାମ ହେଉଛି ବଡ଼ ଭାଇ, ବଡ଼ ଭାଇକୁ ଜୟ କରିଦେଲେ ସିନା, କିନ୍ତୁ ସାନ ଭାଇକୁ ଜୟ କରିପାରିଲେ ନାହିଁ କ୍ରୋଧ। କିନ୍ତୁ ଭଗବାନ ସମସ୍ତଙ୍କୁ ଜୟ କରିଛନ୍ତି, ଭଗବାନ ନାରାୟଣ ବା ବିଷ୍ଣୁ। ଏଇ ଯେଉଁ ଦଶମ ସ୍କନ୍ଧ ଅଣାନବେଦରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭୃଗୁ ଯାଇଥିଲେ ପରୀକ୍ଷା କରିବା ପାଇଁ କିଏ ଶ୍ରେଷ୍ଠ, 33 କୋଟି ଦେବତାମାନଙ୍କ ଭିତରେ ଇଏ 3 ଜଣ ହେଉଛନ୍ତି ଶ୍ରେଷ୍ଠ, ବ୍ରହ୍ମା ବିଷ୍ଣୁ ଏବଂ ଶିବ, କିନ୍ତୁ ତାଙ୍କ ଭିତରେ କିଏ ଶ୍ରେଷ୍ଠ ଏଇଟା କେହି ନିର୍ଣ୍ଣୟ କରିପାରିଲେ ନାହିଁ। ତେଣୁ ପରୀକ୍ଷା କରିବା ପାଇଁ କହିଲେ, ଆମେ ଏକଥା ବହୁତ ଥର କହିଛୁ, ଭୃଗୁମୁନି ଯାଇଥିଲେ ପରୀକ୍ଷା, ତାଙ୍କ ବ୍ରହ୍ମାଙ୍କର ପୁତ୍ର ଯାଇଥିଲେ ପରୀକ୍ଷା କରିବା ପାଇଁ। ପ୍ରଥମେ ଗଲେ ପିତାଙ୍କ ପାଖକୁ, ବ୍ରହ୍ମଲୋକକୁ ଗଲେ, ବ୍ରହ୍ମଲୋକ ଯେତେବେଳେ ଗଲେ ବ୍ରହ୍ମା ଦେଖିଲେ ମୋ ପୁଅ ଆସି, ଭୃଗୁ ରହିଛନ୍ତି ମହତ ଲୋକରେ ସେ ରହନ୍ତି, ଆମ ପୃଥିବୀ ପୃଷ୍ଠର ପୃଥିବୀର ଉର୍ଦ୍ଧ୍ୱରେ ଭୂଲୋକ ଉପରେ ଭୂବଲୋକ, ତାପରେ ସ୍ୱର୍ଗଲୋକ, ତାପରେ ମହତ ଲୋକ, ତାପରେ ଜନଲୋକ, ତାପରେ ତପଲୋକ, ତାପରେ ବ୍ରହ୍ମଲୋକ, ଯେଉଁଟା ବ୍ରହ୍ମା ରହୁଛନ୍ତି। ତେଣୁ ଏ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭୌତିକ ଜାଗା ସ୍ୱର୍ଗ ପର୍ଯ୍ୟନ୍ତ ବ୍ରହ୍ମାଙ୍କ ଗୋଟିଏ ଦିନରେ ଏ ସ୍ୱର୍ଗ ପର୍ଯ୍ୟନ୍ତ ସବୁ ନଷ୍ଟ ହେଇଯାଏ, ଏତେ ଉତ୍ତାପ ଆସେ, ମହତ ଲୋକର ବ୍ୟକ୍ତି ଯେଉଁମାନେ ରହିଛନ୍ତି ଋଷିମାନେ, ଭୃଗୁଆଦି ଋଷିମାନେ, ସେମାନେ ସେଠି ରହିପାରନ୍ତି ନାହିଁ, ଏତେ ଗରମ ହେଇଯାଏ, ତେଣୁ ସେମାନେ ତା ଉପର ଲୋକକୁ ଜନଲୋକକୁ ଯାଆନ୍ତି। ତେଣୁ ଏ ମହତ ଲୋକରେ ରହୁଛନ୍ତି, ପୁତ୍ର ଆସିଛି ଜାଣିକରି ବ୍ରହ୍ମା ବହୁତ ଖୁସି ହେଇଗଲେ, କିନ୍ତୁ ଭୃଗୁ ଆଉ ତାଙ୍କୁ ପ୍ରଣାମ କଲେ ନାହିଁ, ନମସ୍କାର ମଧ୍ୟ କହିଲେ ନାହିଁ, ହରେ କୃଷ୍ଣ ବି କହିଲେ ନାହିଁ। ତେଣୁ ବ୍ରହ୍ମାଙ୍କର କ୍ରୋଧ ଯାହା ବ୍ରହ୍ମା ତ ସହଜରେ ରଜଗୁଣ ରହିଛନ୍ତି, ତେଣୁ ତାଙ୍କର କ୍ରୋଧ ଆସିଲା, କିନ୍ତୁ ଜାଣିପାରିଲେ, ଭୃଗୁ ଜାଣିପାରିଲେ ଏବଂ ପଳେଇଗଲେ। ତାପରେ ଶିବଜୀଙ୍କ ପାଖକୁ ଗଲେ ବଡ଼ ଭାଇ, ମାନେ ବଡ଼ ଭାଇ ମାନେ ବଡ଼ ଭାଇ ଯଦି ହେବେ, ପ୍ରଥମେ 4 କୁମାର, ତାପରେ ଶିବ, ତାପରେ ଏମାନେ ସବୁ ଜାହାତ ହେଇଛନ୍ତି, ନାରଦ ଏମାନେ ସବୁ ଜାହାତ ହେଇଛନ୍ତି। ତେଣୁ ଶିବ ଯଦି ଦେଖିଲେ ଆସୁଛି ସାନ ଭାଇ ଆସୁଛି ଭୃଗୁ ଆସୁଛି ବହୁତ ଆନନ୍ଦରେ ତାକୁ ଆଦର କରିକିରି ପାଛୋଟି ଆଡ଼ ପାଇଁ ଯେତେବେଳେ ଯାଇଥିଲେ ସେତେବେଳେ ଭୃଗୁ ତାଙ୍କୁ ବହୁତ ପ୍ରକାର ତିରସ୍କାର କଲେ ଦୂର ଆସନ୍ତ କଥାରେ କ୍ରୋଧ ଆସିଗଲା ଶିବଜୀଙ୍କର କଥାରେ କ୍ରୋଧ ଆସିଗଲା ଏଭଳି କ୍ରୋଧ ଆସିଲା ଭୃଗୁକୁ ମାରିବା ପାଇଁ ବସିଗଲି ତ୍ରିଶୂଳ ଧରି ଗୋଡ଼େଇଲେ ତେଣୁ ଯାହା ତାଙ୍କର ପତ୍ନୀ ଶିବ ଭବାନୀ ସେ ତାଙ୍କୁ ବହୁତ ପ୍ରକାର ଅନୁରୋଧ କରିକି ତାଙ୍କୁ କ୍ଷାନ୍ତ କରେଇଲେ ଏଭଳି ଭାବରେ ଅଦ୍ଭୁତ ଲୀଳା କିନ୍ତୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଦଶମ ସ୍କନ୍ଦ ଅଣାନବେ ବର୍ଣ୍ଣ ଯେତେବେଳେ ବୈକୁଣ୍ଠ ଲୋକ ପହଞ୍ଚିଗଲେ ଶୟନ ଶ୍ରିୟ ଉତ୍ସଙ୍ଗେ ପଦାହ ବକ୍ଷ ତାଡ଼ରେ ତଥା ଉତ୍ଥାୟ ଭଗବାନ ସ ଲକ୍ଷ୍ମୀ ଶତାଙ୍ଗତି ଦଶମ ସ୍କନ୍ଦ ଅଣାନବେ ଥରେ ଯେତେବେଳେ ଭୋଗୁ ଗଲେ ପହଞ୍ଚିଗଲେ ବିଷ୍ଣୁ ଲୋକରେ ଡାଇରେକ୍ଟ ପହଞ୍ଚିଗଲେ ବିଷ୍ଣୁ ସେତେବେଳେ ଜୟ ବିଜୟ କୁଆଡ଼େ ଥିଲେ କେଜାଣି ଜୟ ବିଜୟ ତାକୁ ଆଧା ଦେଲେ ନାହିଁ ଚାରି କୁମାରଙ୍କୁ ଆଧା ଦେଇଥିଲେ କିନ୍ତୁ ତାଙ୍କୁ ଛାଡ଼ି ଦିଆଗଲା ପୁରା ଭିତରକୁ ଛାଡ଼ି ଦିଆଗଲା ବେଡ୍ରୁମ୍କୁ ଛାଡ଼ି ଦିଆଗଲା ଭଗବାନ ଶୟନ କରିଛନ୍ତି ଶୟନ ଶ୍ରିୟ ଉତ୍ସଙ୍ଗେ ଲକ୍ଷ୍ମୀଦେବୀଙ୍କର କୋଳରେ ଶୟନ କରିଛନ୍ତି ଭଗବାନ ଗୋଟେ ଲୀଳା ହେଉଛି ଶୟନ ଶ୍ରିୟ ଉତ୍ସଙ୍ଗେ ପଦା ବକ୍ଷ ଧାଇଁ ଆସିଲେ ତାହାଙ୍କର ଯେଉଁ ବକ୍ଷ ରହିଛି ବକ୍ଷ ଦେଶରେ ଗୋଟେ ପଦାଘାତ କଲେ ପଦାବକ୍ଷ ସହ ତାଡ଼ରେ ତାଡ଼ନା କରି କୁହାଗଲା ବୋଲେ ଜୋରରେ ମାରିଲେ ଖାଲି ସ୍ପର୍ଶ କଲେ ନାହିଁ ଜୋରରେ ମାରିଲେ ପଦାବକ୍ଷ ତାଡ଼ ତେଣୁ ତତ ଉଠାଏ ଭଗବାନ ସାଙ୍ଗେ ସାଙ୍ଗେ ଭଗବାନ ସିଏ ଇଏ ହେଉଛନ୍ତି ଭଗବାନ ଆଉ କିଏ ଭଗବାନ ହେବେ ତତ ଉଠାଏ ଭଗବାନ ସହ ସତା ଲକ୍ଷ୍ମୀ 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 ମଧ୍ୟ ତାଙ୍କ ସହିତ ସିଏ ମଧ୍ୟ କିଛି ଅବଜେକ୍ସନ୍ କଲେ ନାହିଁ ତତ ଉଠାଏ ଭଗବାନ କ'ଣ ସହ ଲକ୍ଷ୍ମୀ ଶତାଙ୍ଗତି ଲକ୍ଷ୍ମୀ ମଧ୍ୟ ସେ ଅନୁସାରେ ଠିଆ ହୋଇପାରିଲେ ଆଉ କିଛି ଇଏ କରେ ନାହିଁ ସେ ମଧ୍ୟ କ୍ରୋଧ କଲେ ନାହିଁ ଲକ୍ଷ୍ମୀ ମଧ୍ୟ କ୍ରୋଧ କଲେ ନାହିଁ ଏ ଶ୍ଳୋକରେ ଆମର ଟୀକାରେ କୁହାଯାଉଛି ବିଶ୍ୱନାଥ ଠାକୁର କହୁଛନ୍ତି ପୁଷ୍ପ ପର୍ଯ୍ୟଙ୍କ ପରି ସାୟନ ଅପି ସେ ଯେଉଁ ପଲଙ୍କର ସାୟନ କରିଥିଲେ ପୁଷ୍ପ ପର୍ଯ୍ୟଙ୍କ ପୁଷ୍ପ ସବୁ ରହିଛି ପୁଷ୍ପ ଉପରେ ପୁଷ୍ପ ପର୍ଯ୍ୟଙ୍କ ପୁଷ୍ପ ଶୟନରେ ଶଯ୍ୟାରେ ଶୟନ କରିଥିଲେ ଭଗବାନ କିନ୍ତୁ ଶୟନ ବି ତତ୍ରାପି ଶ୍ରିୟ ସ୍ୱପତ୍ନୀୟା ପୁଣି ଶ୍ରିୟ ଲକ୍ଷ୍ମୀ ଦେବୀ ତାଙ୍କ ନିଜ ପତ୍ନୀ ତାଙ୍କର ଉତ୍ସଙ୍ଗେ ତାଙ୍କର କୋଳରେ ମଥା ରଖି ଶୟନ କରିଥିଲେ ତତ୍ରାପି ବକ୍ଷସି ତେଣୁ ଆସିକରି ଆଉ କେଉଁଠି ମାରିଲେ ନାହିଁ ତାଙ୍କ ବକ୍ଷରେ ମାରିଲେ ପୁଣି ତତ୍ରାପି ବକ୍ଷସି ତତ୍ରାପି ପଦା ସେଇଟା ପୁଣି ପାଦରେ ଆଘାତ କଲେ ଏଭଳି ପରୀକ୍ଷା ନ ତୁ ହସ୍ତାହାତି ନେଇଛି ହାତରେ କି କ'ଣ ଗୋଟେ ଚାପଟା ମାରିଥାନ୍ତି କିଛି ନାହିଁ ହାତ ପାଦରେ ପ୍ରହାର କଲେ ଦେଖନ୍ତୁ ଅପରାଧ ପରାବଧି ଅପରାଧର ଶ୍ରେଷ୍ଠ ସ୍ତରକୁ ପହଞ୍ଚିଗଲେ ଭୃଗୁ ପରୀକ୍ଷା ଏଭଳି କରିଦେଲେ ଏ ଭଗବାନଙ୍କ ଇଚ୍ଛାରେ ଏଇଟା ହେଲା ଚୈତନ୍ୟ ଚରିତ୍ରାଙ୍କୁ ବର୍ଣ୍ଣନା କରାଯାଇଛି ଭଗବାନ ଏଇଭଳି ଭାବରେ ଭୃଗୁଙ୍କର ଶରୀରରେ ପ୍ରବେଶ କରି ଏଇଭଳି ଭାବେ ପରୀକ୍ଷା ନେଲେ କିନ୍ତୁ ଏତେ କରିକି ମଧ୍ୟ ଯେମିତି ରାମଚନ୍ଦ୍ର ସୀତାଙ୍କର ଅଗ୍ନି ପରୀକ୍ଷା କରିକି ମଧ୍ୟ ଅଯୋଧ୍ୟାରେ କହିଲେ ସୀତା ହେଉଛନ୍ତି ଅସତୀ ରାମ ନାହାମ ଭଜେ ପୁନଃ ସେଇଭଳି ଭାବରେ ଏତେ ପରୀକ୍ଷା ହେଇକିରି ଏତେ ସବୁ ହେଲା ପରେ ତଥାପି କେତେ ଜଣ କହୁଛନ୍ତି ବ୍ରହ୍ମା ହେଉଛନ୍ତି ଭଗବାନ କିଏ ଶିବ ହେଉଛନ୍ତି ଭଗବାନ କିଏ କାଳୀ ହେଉଛନ୍ତି ଆଦିଶକ୍ତି କିଏ ହେଉଛନ୍ତି ଗଣେଶ ହେଉଛନ୍ତି ଭଗବାନ କିଏ କେତେ ପ୍ରକାର ଭଗବାନ ସବୁ କହୁଛନ୍ତି ଏ ପର୍ଯ୍ୟନ୍ତ ଠିକ୍ କରିପାରୁନାହାନ୍ତି କେହି ଏତେ ସବୁ ହେଲା ପରେ ମଧ୍ୟ ତେଣୁ କୁହାଯାଏ ଏଇ ଯେଉଁ ଅପରାଧ ହେଇଗଲା ତେଣୁ ସିଏ ଅପରାଧ ଖେଳନ ପାଇଁ ବ୍ୟାଧ ରୂପରେ ଆସିଥିଲେ ଯେଉଁ ଭଗବାନଙ୍କର ଅନ୍ତିମ ଲୀଳାରେ ଯେଉଁ ଏକାଦଶକନ୍ଦରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କୁ ଏ ବ୍ୟାଧ ଯେଉଁ କ'ଣ ତାଙ୍କ ନା ଜରା ନା କ'ଣ ତାଙ୍କ ନା ଜରା ହଁ ସିଏ ଯେଉଁ ଇଏ ମାରିବ ସ୍ୱର ମାରିବ ସେ ବ୍ୟାଧ ସ୍ୱର ଧାରଣ କରିଥିଲେ କାହିଁକି ଅପରାଧ ଖେଳନ ପାଇଁ ତେଣୁ ଏଇଭଳି ଭାବରେ ଭଗବାନଙ୍କ ଉପରେ ସେ ପୁଣି ସ୍ୱର୍ଗକୁ ଉନ୍ନୀତ ହେବେ ଏକଥା ମାଧବାଚାର୍ଯ୍ୟ ତାଙ୍କ ଟୀକାରେ କହିଛନ୍ତି ଏ କଥାଟି ଯାହା ହେଉ ଏଇଭଳି ଭାବରେ ଯେତେବେଳେ ପରୀକ୍ଷା କଲେ ଇଏ ହେଉଛନ୍ତି ଭଗବାନ ଏଭଳି ଭାବରେ ଏକୁଟିଆ ଶୋଇଥିଲେ ମାରିଥିଲେ ଯାହା ଗୋଟେ କଥା ପତ୍ନୀଙ୍କ ପାଖରେ ଶୋଇଛନ୍ତି ଏଇଭଳି କିନ୍ତୁ ପୁଣି ଆଉ କେଉଁଠି ମାରିଥିଲେ ଅଲଗା କଥା ବକ୍ଷ ଦେଶରେ ମାରିଲେ ତେଣୁ ଭଗବାନ ଖାଲି ତାଙ୍କୁ ଯେ କିଛି କହିଲେ ନାହିଁ ତା ନୁହଁ ଭଗବାନ ଉଠି ପଡ଼ିକିରି ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି କ୍ଷମା ପ୍ରାର୍ଥନା କରି କହୁଛନ୍ତି ପ୍ରଭୁ ମୋର ଭୁଲ ହେଇଗଲା ମୋର ଦୋଷ ହେଇଗଲା ମୁଁ ଆପଣଙ୍କୁ ସ୍ୱାଗତ କଲି ନାହିଁ ମୁଁ ଆଗରୁ ଜାଣିଥିଲେ ଆପଣଙ୍କୁ ସ୍ୱାଗତ କରିଥାନ୍ତି କହିକିରି ନିଜ ଆସନରେ ବସେଇକିରି ତାଙ୍କୁ ତାଙ୍କ ପାଦକ ଅଂଶ ଦେଉଛନ୍ତି। ତେଣୁ କୁହାଯାଏ ଭୃଗୁ କ୍ରନ୍ଦନ କରୁଛନ୍ତି, ଏ ବି ଭଗବାନ, ଇଏ ହେଉଛନ୍ତି ଭଗବାନ। ଏ ଆସିକି ରିପୋର୍ଟ ଦେଲେ, ଆସିକରି ୱାନ୍ ମ୍ୟାନ୍ କମିଶନ ବସିଥିଲେ, କିଏ ଭଗବାନ ବୋଲି। କିନ୍ତୁ ତଥାପି ଏପର୍ଯ୍ୟନ୍ତ ଲୋକମାନେ ଜାଣୁନାହାନ୍ତି ଏଇଟାକୁ, ତଥାପି କହୁଛନ୍ତି ନା ଇଏ ଭଗବାନ, ସିଏ ଭଗବାନ, ସିଏ ଭଗବାନ। ଆଉ ଦେବତାମାନଙ୍କୁ ତ ଭଗବାନ କହିଲେ କହିଲେ, ଏମିତି ମନୁଷ୍ୟମାନଙ୍କୁ ତ ଭଗବାନ ବି କହୁଛନ୍ତି। ଆମେ ସେ ଶ୍ରୀମନ୍ଦ ରାଧାପତି ସେ ମହାରାଜ କହନ୍ତି, ଏମିତିକି ଯେଉଁ ଭଗବାନ, ଯେଉଁ ଭଗବାନ ମନୁଷ୍ୟ ଭଗବାନ ଯାହାଙ୍କ ଦାଢ଼ି ପାଚି ଯାଉଛି ତାକୁ ମଧ୍ୟ ଭଗବାନ କହୁଛନ୍ତି। ଇଏ ଭଗବାନ ଦେଖନ୍ତୁ, ଯାହା 100 ବର୍ଷ 90 ବର୍ଷ ଯେତେବେଳେ କୁରୁକ୍ଷେତ୍ର ଯୁଦ୍ଧରେ ସାରଥି ରୂପେ ରହିଥିଲେ, ସେ ଯୁବକ ବି ରହିଥିଲେ, ନବକିଶୋର, ସବୁବେଳେ ନବକିଶୋର ଅବସ୍ଥାରେ ସେ ରହନ୍ତି ସେ ଭଗବାନ। ତାଙ୍କ ନିତ୍ୟ ରୂପ ହେଉଛି ଏଇଟା, ନବକିଶୋର ନଟବର, ଗୋପବେଶ ନବକିଶୋର ନଟବର, ଭଗବାନଙ୍କର ଇଏ ହେଉଛି ସ୍ୱରୂପ, ସ୍ୱରୂପ ଇଏ ତାଙ୍କର ରୂପ ହେଉଛି ଏଇଭଳି ଭାବରେ, ସ୍ୱରୂପ ହେଉଛି ଏଇଭଳି ଭାବରେ। ତେଣୁ ଭଗବାନ ଖାଲି ଯେ ତାଙ୍କୁ କ୍ଷମା କଲେ ତାହା ନୁହଁ, ବା ତାଙ୍କୁ ଇଏ କଲେ, ନିଜେ କ୍ଷମା ପ୍ରାର୍ଥନା କଲେ ଆଉ ତାଙ୍କୁ କ'ଣ କ୍ଷମା କରିବେ। ନିଜେ କ୍ଷମା ପ୍ରାର୍ଥନା କଲେ ଏବଂ ନିଜେ ତାଙ୍କର ବକ୍ଷ ଦେଶରେ ତାଙ୍କୁ ସ୍ଥାନ ଦେଲେ, ଶିବସ୍ୟ ଚିହ୍ନ ରହିଛି ଭଗବାନଙ୍କର, ଲକ୍ଷ୍ମୀ ଯେଉଁଠି ରହିଛନ୍ତି ସେଠି ବ୍ରାହ୍ମଣଙ୍କୁ ମଧ୍ୟ ସ୍ଥାନ ଦେଲେ। ବ୍ରାହ୍ମଣ ଏତି ଭଗବାନ ବ୍ରାହ୍ମଣ ପ୍ରିୟ, ନମୋ ବ୍ରାହ୍ମଣ ଦେବାୟ ଗୋବ୍ରାହ୍ମଣ ହିତାୟ ଚ ଜଗଦିତାୟ କୃଷ୍ଣାୟ ଗୋବିନ୍ଦାୟ ନମଃ ନମଃ। ବ୍ରାହ୍ମଣଙ୍କ ହିତ ଏଇଭଳି ଭାବରେ କରନ୍ତି, ଦେଖନ୍ତୁ ତାଙ୍କୁ ପଦାଘାତ କଲେ ମଧ୍ୟ ସିଏ ତାଙ୍କୁ ସିଏ ବକ୍ଷରେ ସ୍ଥାନ ଦେଲେ ବ୍ରାହ୍ମଣଙ୍କୁ, ବକ୍ଷ ଏଇ ମୃଗକୁ। ତେଣୁ ଏଇଭଳି ଭାବରେ ଦେହୋତ୍ପତ୍ତି ପ୍ରତିକ୍ଷତି କାମଦେବ ଏଇଭଳି ଅପେକ୍ଷା କରିଥିଲେ କେବେ ସେ ଶରୀର ପ୍ରାପ୍ତ ହେବେ। ତେଣୁ ଆଜି ଯେତେବେଳେ ଭଗବାନ ପୁତ୍ର ଜାତ ହେଲେ ପ୍ରଦ୍ୟୁମ୍ନ, ତେଣୁ ତାଙ୍କ ଶରୀରରେ ସେ ଆଶ୍ରୟ ନେଲେ ପ୍ରତିକ୍ଷତି। ତେଣୁ ଇଏ ଏ କଥା ନାରଦ ମୁନି କହିଲେ, ନାରଦ ମୁନି ରଚିଦେଇ ବର୍ତ୍ତମାନ ମାୟାବତୀ ରହିଛନ୍ତି, ତେଣୁ ନାରଦ ଇଏ ନାରଦ ମୁନି କହିବାରୁ ତେଣୁ ତାଙ୍କର ଶଙ୍କା ଦୂର ହୋଇଗଲା। ଗତ ଶ୍ଳୋକରେ କୁହାଯାଇଥିଲା ସେଇଟା, ଏଇଟାକୁ ଆଉ ଟିକେ ବିସ୍ତାର ଭାବରେ କହୁଛନ୍ତି। ତେଣୁ ନିରୂପିତା ସମ୍ବରେଣ ସା ସୁଦୌଦନ ସାଧନେ କାମଦେବଂ ଶିଶୁ ବୁଦ୍ଧା ଚକ୍ରେ ସ୍ନେହଂ ତଦାରମୁକେ। ତେଣୁ ଆମେ ତ ଏ କଥା କହିଥିଲେ ଯେତେବେଳେ ଏଇଭଳି ଭାବରେ ହେଇଗଲା, ତେଣୁ ସେ ଶିବଜୀଙ୍କ ପାଖରେ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, ରତିଦେବୀ କ୍ରନ୍ଦନ କରି ସେ ସେଇଠି ରହିଲେ, ଭଗବାନ ପ୍ରାର୍ଥନା କଲେ। ତେଣୁ ଏଇଭଳି ଭାବରେ ଶିବଜୀ ଥିଲାବେଳେ ସେହି ସମୟରେ ଆସି ପହଞ୍ଚିଗଲେ ଇଏ ସମ୍ବର, ସମ୍ବର ମଧ୍ୟ ଶିବଜୀଙ୍କ ପାଖକୁ ଆସିଥିଲେ ଭଗବାନ କିଛି ପ୍ରାର୍ଥନା କରି ବର କିଛି ପ୍ରାପ୍ତ ହେବା ପାଇଁ। ତେଣୁ ସମ୍ବର ଶିବଜୀ ଯେତେବେଳେ କହିଲେ ତାଙ୍କୁ କ'ଣ ତୁମେ ବର ନେବା ପାଇଁ ଚାହୁଁଛ, ଦୁଇ ଜଣ କହିଲେ ସମ୍ବର ଆଉ କ'ଣ ବର ମାଗିବ, କହେ ପ୍ରଭୁ ମୋତେ ଇଏ ଦିଅନ୍ତୁ, ଏ କାମରେ ଏ ଯେଉଁ ପତ୍ନୀ ଜଣ ଏଇ ଯେଉଁ ରହିଛନ୍ତି ସ୍ତ୍ରୀ ଲୋକ, ମୋତେ ପତ୍ନୀ ମୋର ହୁଅନ୍ତୁ ଇଏ ଶିବଜୀ କେ ତଥା ଆସୁଛି। ଏଇଟା ଶୁଣି ରତିଦେବ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, ସିଏ ଭଗବାନ ପ୍ରାର୍ଥନା କରୁଛନ୍ତି ମୋର ସ୍ୱାମୀଙ୍କୁ ଫେରାନ୍ତୁ, ଇଏ ଆଉ ଗୋଟେ ସ୍ୱାମୀ ଦେଲେଣି। ତେଣୁ ଶିବଜୀ କହିଲେ ଦେଖ ତୁମେ ଯାଅ, ତାଙ୍କୁ ଅଲକ୍ଷ୍ୟରେ କହିଲେ, ଆଙ୍କର ଇଏ ଜାଣିପାରିଲେ ନାହିଁ, ଏଭଳି କହିଲେ ତୁମେ ଯାଅ ତାଙ୍କ ପାଖରେ ରହିବ, ତୁମେ ତାଙ୍କୁ ଭୁଲେଇକି ରଖିବ ଏବଂ ସେଇଠି ତୁମେ ପାଇବ ତୁମ ସ୍ୱାମୀଙ୍କୁ। ଭଗବାନଙ୍କ ଏଇଭଳି ଭାବରେ ଅଦ୍ଭୁତ ଲୀଳା। ତେଣୁ ସେ ସେଇଠି ରହିଥିଲେ କିଭଳି ଭାବ ନିରୂପିତା ସମ୍ବରେଣ ସା ସୁଦୌଦନ ସାଧନେ, କିଚେନ୍ ଡିପାର୍ଟମେଣ୍ଟ ଦାୟିତ୍ୱରେ ସେ ରହିଥିଲେ, ରୋଷେଇ କରିବେ ସୁପକାର, ଭଗବାନଙ୍କ ସୁପକାର ସବୁ ରହିଛନ୍ତି, ଭଗବାନଙ୍କ ଯେଉଁ ରହିଛି ରୋଷେଇ ଘର, ଭଗବାନ ଜଗନ୍ନାଥଙ୍କ କଥା ମୁଁ କହୁଛି, କେତେ ସୁପକାର ସବୁ ରହିଛନ୍ତି, କେତେ ପ୍ରକାର ସକାଳୁ ଉଠିଲେ କେତେ 56 ଭାର ଭୋଗ ଲାଗୁଛି ଭଗବାନ ପାଖରେ, ଜଗନ୍ନାଥ ପାଖରେ ଦିନକୁ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, 52 ଭାର ଲାଗୁଛି, ଗୋଟେ ଗୋଟେ ଭାରରେ 100 ଭାର ରହିଛି, ଗୋଟେ ଗୋଟେ ଥରରେ 100 ଭାର ଲାଗୁଛି ଭଗବାନ ଭୋଗ, ଏଇଭଳି ଭାବ ଭଗବାନ ଖାଦ୍ୟ ଗ୍ରହଣ କରନ୍ତି। କିନ୍ତୁ କହିଲା ବେଳେ ତୁମେ ମୋତେ ଗୋଟେ ପତ୍ରଟେ ଦିଅ, ବେଶୀ ଦରକାର ନାହିଁ, ପତ୍ରଂ ପୁଷ୍ପଂ ଫଳଂ ତୋୟଂ, ଏକ ବଚନରେ କହିଲେ, ଅଧିକ ବଚନରେ କହିଲେ, ବହୁ ବଚନରେ କହିଲେ ନାହିଁ, ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତା ପ୍ରୟଚ୍ଛତି ତଦଂ ଭକ୍ତି ଉପରୁତମ ସ୍ନାମି ପ୍ରୟତାତ୍ମନ। ମୋତେ ଜଣେ ମୋତେ ଯଦି ଦେବ ଗୋଟେ ପତ୍ରଟେ ଦିଅ, ନହେଲେ ଫୁଲଟେ ଦିଅ, ନହେଲେ ଫଳଟେ ଦିଅ, ନହେଲେ କିଛି ପାଣି ଟିକେ ଦିଅ, ତାହେଲେ ଯଦି ଭକ୍ତିରେ ଦିଆ ହେଇଥିବ ତାହେଲେ ମୁଁ ସେଇଟା ଗ୍ରହଣ କଲେ। ଏଇଭଳି ଭାବରେ ମାଗୁଛି ଭଗବାନ ରିକ୍ୱେଷ୍ଟ କରୁଛନ୍ତି ଆମକୁ, ଭଗବାନଙ୍କୁ କିଛି ଆବଶ୍ୟକତା ନାହିଁ, ଭଗବାନ ତାଙ୍କର କୌଣସି ଖାଦ୍ୟ ମଧ୍ୟ କ'ଣ କ୍ଷୁଧା ମଧ୍ୟ ତାଙ୍କର ନାହିଁ ଭଗବାନଙ୍କର, କିନ୍ତୁ ତଥାପି ସେ ଆମକୁ ରିକ୍ୱେଷ୍ଟ କରୁଛନ୍ତି, ମୋତେ ଦିଅ। ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ମାନବ ସମାଜକୁ ରିକ୍ୱେଷ୍ଟ କରୁଛନ୍ତି, କିନ୍ତୁ ଆମେ ଶୁଣୁନି, ଏ କାନରେ ପୁରେ ସେ କାନରେ ବାହାର କରିଦେଉଛୁ, ଆଉ ତ ଭଗବତ ପଢ଼ୁନି ଆଉ କ'ଣ ଜାଣିବା। ପଢ଼ିଲେ ମଧ୍ୟ ଗୋଟେ ଥର ମୁଁ କହୁଥିଲି କଥା, ମୁଁ ଥରେ ଯେତେବେଳେ ଆମର ପୂର୍ବ ଇଏରେ ଥିଲି, ଚାକିରି କରୁଥିଲି, ସେହି ସମୟରେ ଆମେ ଆଲୋଚନା କରୁ ସବୁବେଳେ ଖରାବେଳେ ଛୁଟିରେ ସମୟରେ ଛୁଟି ସମୟରେ ଖେଳ ଛୁଟି ସମୟରେ ଯେମିତି ପ୍ରହ୍ଲାଦ ଭଗବାନ କଥା କହୁଥିଲେ ସେହିଭଳି ଭାବରେ ଆମେ ଭାଗବତ ଆଲୋଚନା କରୁଥିଲୁ। ଏହିଭଳି ଭାବରେ ଜଣେ ଭଗବତ ଗୀତା ପଢ଼ୁଥିଲା ବେଳେ ସେ ଯେଉଁ ଶ୍ଲୋକଟି ରହିଛି ଭାଗବତ ମଧ୍ୟରେ ଏ ଶ୍ଲୋକଟି ରହିଛି, ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ। ତେଣୁ ସେ ଯେଉଁ କଥା ହେଲା, ତାହେଲେ ଆମେ କ'ଣ ଖାଇବା, ଆମିଷଟା ଭକ୍ଷଣ ଖାଇବା କଥା ନୁହଁ ନା, ନା ସେଇଟା ଲେଖା ହେଇଛି ନା, ସେଥିରେ କ'ଣ ଅଛି, ଆମେ ଆମର ଖାଇବା କଥା ଖାଇବା। ତେଣୁ ଏଇଭଳି ଭାବରେ ଭଗବାନ ଆମକୁ ଅନୁନୟ ବିନୟ କରି କହୁଛନ୍ତି ମୋତେ ଦିଅ। ଆମର ଜଣେ ପ୍ରସିଦ୍ଧ ଅଛନ୍ତି କବି ଅଛନ୍ତି, ପ୍ରକୃତି କବି, ପ୍ରକୃତି କବି କହୁଛନ୍ତି, କ'ଣ କହୁଛନ୍ତି, କ'ଣ କୃପା ସିନ୍ଧୁ କ'ଣ ଦନା, ଏହି ତମର ହେଉଛି କ'ଣ ସେ ଶ୍ଳୋକ ଗୀତଟା ରହିଛି, ଭଗବାନ ଚାହୁଁନାହାନ୍ତି ସେଠି କହିବା ପାଇଁ। ସେ ଯେଉଁ ସେ କହିଲେ ପ୍ରଭୁ ଆପଣ ଯେ ସମସ୍ତଙ୍କର ବନ୍ଧୁ, କହିବା ପାଇଁ ଆମକୁ ମନ ବଳୁନାହିଁ, କାରଣ ତବ ସିନ୍ଧୁ ତବ ବିନ୍ଦୁ, କୃପା ତବ ବିନ୍ଦୁ ଏଇଟା ହେଉଛି। କ'ଣ କହିଲେ, ଯାହା ମୁଁ ଦେଖୁଛି ସବୁ ତ ତୁମର, ଆପଣଙ୍କର ସବୁ ଏସବୁ କିଛି, ମୁଁ ଆଉ କେମିତି ଆପଣଙ୍କୁ ଦେବି, ଆପଣଙ୍କର ବସ୍ତୁ ଇଏ ଆପଣଙ୍କର ହେଉଛି ପ୍ରସାଦ, ଆପଣ ପ୍ରସାଦ କେମିତି ଆମେ ଦେବା, ଅପରାଧ ହେବ ନାହିଁ, ବିଶ୍ୱ ଜୀବନ ହେ ତୁମକୁ କରୁନା ସିନ୍ଧୁ, ଭୁଲିବାକୁ ମନ କରୁନାହିଁ ଜେଣୁ ପ୍ରଭୁ ତବ କୃପା ବିନ୍ଦୁ। ଆମ ଗଙ୍ଗାଧର୍ମରେ ଏଇଟା ଲେଖିଲେ, ଗଙ୍ଗାଧର୍ମରେ ଇଏ ହେଉଛି ନାସ୍ତିକ କଥା କହିଲେ, ଇଏ ସବୁ କିଛି ଆପଣଙ୍କର, ଆଉ ଆମେ ଆପଣଙ୍କୁ କ'ଣ ଦେବୁ, ଦେଲେ ଅପରାଧ ହେଇଯିବ। ଭଗବାନ କହିଲେ ମୋତେ ଦିଅ ବୋଲି, ଆମେ କହୁଛେ ନା ଆମେ କ'ଣ ତୁମକୁ ଦେବୁ, ଅପରାଧ ହେଇଯିବ, ଏଇଭଳି ଭାବରେ କଥା ଏଇ ନାସ୍ତିକ ବାଦ। କିନ୍ତୁ ଲୋକମାନେ ବୁଝୁନାହାନ୍ତି, ବହୁତ ସୁନ୍ଦର କଥା ଏଟା କହିବ, ବିଶ୍ୱ ଜୀବନ ହେ ତୁମକୁ କରୁନା ସିନ୍ଧୁ କହି ଗୀତ କରୁଛନ୍ତି ସେମାନେ, ଆମେ ପିଲାଦିନେ ମଧ୍ୟ ସେ ଗୀତ କରୁଥିଲୁ। ତେଣୁ ଇଏ ହେଉଛି ତତ୍ତ୍ୱଭ୍ରମ, ତତ୍ତ୍ୱଭ୍ରମ ସାବଧାନ ରହିବାର ଅଛି, ସେଥିପାଇଁ ଇସ୍କନରେ ଅନ୍ୟ ସବୁ ସଙ୍ଗୀତକୁ ଆଲାପ କରାଯାଏ ନାହିଁ, ବହୁତ ତତ୍ତ୍ୱଭ୍ରମ ରହିଛି, ଖୁବ୍ କ୍ୱଚିତ ଲୋକ ତତ୍ତ୍ୱ ଜାଣନ୍ତି। ତେଣୁ ଗୋସ୍ୱାମୀମାନଙ୍କ ଯେଉଁ ରଚିତ ରହିଛି ସେଥିରେ କୌଣସି ତତ୍ତ୍ୱଭ୍ରମ ନାହିଁ, ତେଣୁ ଆମେ ସେଇଟା ଗାନ କରିବା, ବାହାର ସଙ୍ଗୀତ ଗାନ କଲେ ସବୁ ତତ୍ତ୍ୱଭ୍ରମ ରହିଛି, ଚାନ୍ସ ରହିଛି, ଆମେ ବୁଝିପାରିବୁ ନାହିଁ ଭଗବାନଙ୍କୁ ଭଜନ କରୁଛେ ବୋଲି ଭାବୁଛେ, କିନ୍ତୁ ଦେଖିଲା ବେଳେ ଭଗବାନ ବିରୁଦ୍ଧରେ କହୁଛେ, ଏସବୁ ରହିଛି ରସାଭାସ। ଯେତେବେଳେ ମହାପ୍ରଭୁ ଥିଲେ, ମହାପ୍ରଭୁ ସମୟରେ ଏଇଭଳି ଭାବରେ ଘଟଣା ହେଉଥିଲା, ଜଣେ ବ୍ୟକ୍ତି ଆସିଥିଲେ, ଜଣେ ଭକ୍ତ, ଜଣେ ଆସିଥିଲେ, ବହୁତ ସୁନ୍ଦର କବିତା ରଚନା କରିଥିଲେ, ସେଇଟାକୁ ଯେତେବେଳେ ଶୁଣିଲେ ଅନ୍ୟମାନେ ପ୍ରସିଦ୍ଧ ମାନେ ମୋହତ ହେ, ବହୁତ ସୁନ୍ଦର କାବ୍ୟ ଏସବୁ କହିକିରି ଯେତେବେଳେ ସ୍ୱରୂପ ଦାମୋଦରକୁ ଦେଖାଗଲା, ସ୍ୱରୂପ ଦାମୋଦର କହିଲେ ଏଠି ଭୁଲ ଅଛି, ରସାଭାସ ରହିଛି, ବୁଝିପାରିବ ନାହିଁ, ଏଭଳି ଭାବରେ ଘଟଣା ସବୁ ରହିଛି ତତ୍ତ୍ୱଭ୍ରମ। ତତ୍ତ୍ୱଟା ଜାଣିବା ଏତେ ସହଜ ଜିନିଷ ନୁହଁ, ତେଣୁ ଯାହା ବି ହେଉ ଭଗବାନ ଜଗନ୍ନାଥ ଏଇଭଳି ଭାବରେ ଦିନକୁ 52 ଥର ଖାଦ୍ୟ ଗ୍ରହଣ କରନ୍ତି, ଗୋଟିଏ ଗୋଟିଏ ଥରରେ ଶହେ ଶହେ ଭାର ରହିଛି, ଶହ ଶହ ଭାର ଚତୁର୍ଥ ବର୍ଣ୍ଣନା କରାଯାଇଛି। ଯେତେବେଳେ ସାର୍ବମ ଭଟ୍ଟାଚାର୍ଯ୍ୟ ଯିଏକି ହେଉଛନ୍ତି ବୃହସ୍ପତିଙ୍କର ଅବତାର, ସେତେବେଳେ ଡାକିଥିଲେ ମହାପ୍ରଭୁଙ୍କୁ ଡାକିଥିଲେ, ନିମନ୍ତ୍ରଣ କରିଥିଲେ ଭିକ୍ଷା ଦେବା ପାଇଁ, ସେହି ସମୟର ଘଟଣା ଏଇଟା ରହିଛି। ଠିକ୍ ପ୍ରକାର ସକାଳୁ ସକାଳୁ ମହାପ୍ରଭୁ ଆସିଲେ, ଭଗବାନ ସ୍ନାନ କରିକିରି ସମୁଦ୍ରରେ ସ୍ନାନ କରି ଆସିଲେ ତାଙ୍କ ଗୃହକୁ, ଆସିଲେ ଏତେ ପ୍ରକାର ଆଇଟମ୍, ତାଙ୍କର ପତ୍ନୀ ଏବଂ ସାର୍ବମ ଭଟ୍ଟାଚାର୍ଯ୍ୟ ଏତେ ପ୍ରକାର ଆଇଟମ୍ କରିଛନ୍ତି, ଦେଖିକିରି ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ଏତେ ଖାଦ୍ୟ ମୁଁ ଜଣେ ସନ୍ଧ୍ୟା ସେତେ ଖାଇବି ନା ପ୍ରଭୁ, ଆପଣ ମୋ ସହିତ ଆଉ ଇଏ କରିବା ଛଟା ତାପସ କରିବା ଦରକାର ନାହିଁ, ବା ଏଭଳି ଭାବ କହିବା ଦରକାର ନାହିଁ, ମୁଁ ଜାଣିଛି ଆପଣ କେତେ ଖାଆନ୍ତି, କହିକି ଏଇଟା ବର୍ଣ୍ଣନା କରାଯାଇଛି। ନୀଳାଚଳରେ ଖାଲି ଆପଣ ଖାଆନ୍ତି କିଭଳି ଭାବରେ ନା 52 ଥର ଖାଆନ୍ତି, ପ୍ରତି ଥରରେ ଶହ ଶହ ଭାର ଲାଗେ ଆପଣଙ୍କୁ ଖାଦ୍ୟ ଖାଆନ୍ତି, ଖାଲି ସେତିକି ନୁହଁ ଆଉ କ'ଣ ନା, ସମସ୍ତଙ୍କ ଘରେ ଆପଣ ଖାଦ୍ୟ ଗ୍ରହଣ କରନ୍ତି, ସମସ୍ତେ ସବୁ ଖାଦ୍ୟ ଆପଣ ଦିଅନ୍ତି, ସକାଳୁ ଉଠିଲେ ସମସ୍ତେ ମାନେ ଯେଉଁମାନେ ଭକ୍ତ ଅଛନ୍ତି ଭଗବାନ ଖାଦ୍ୟ ନ ଲଗେଇକି ଭଗବାନ ସେମାନେ ଖାଇବେ ନାହିଁ, ସିଏ ଶ୍ରୀ ସୀତାରାମ ହନୁମାନ ଏବଂ ଦ୍ୱାରକାରେ 16,108 ରାଣୀ ସବୁଠାରେ ସବୁ ଆପଣଙ୍କୁ ଖାଦ୍ୟ ଦିଆଯାଉ 16,108 ଏଇଭଳି ଭାବରେ ରହିଛି, କେତେ ବିଷୟରେ କେତେ କ'ଣ ସବୁ ରହିଛି ଭାବ ଆପଣ ଖାଉଛନ୍ତି, ସାହ ତା ତୁଳନାରେ ଏଇଟା କିଛି ନୁହଁ। ଗୋଟେ ବ୍ୟକ୍ତି ଜଣେ ଆସିଥିଲେ ଜଗନ୍ନାଥଙ୍କର, ବହୁତ ବହୁତ ଧନୀ ବ୍ୟକ୍ତି ଥିଲେ, କିନ୍ତୁ ତାଙ୍କ ଗର୍ବ ଥିଲା। ବହୁତ ବର୍ଷ ତଳର ଘଟଣା, ସେଥିରେ ପଇସା ସବୁ ଚାଲିଥିଲା, ଏକ ପଇସା ଦୁଇ ପଇସା ଅଣା ଅଧୁଲି ଚୁକି ସବୁ। ସେତେବେଳେ ସେ କହିଲେ ଲକ୍ଷେ ଟଙ୍କା ଭୋଗ ଲଗେଇବି, ପଣ୍ଡାମାନଙ୍କୁ କହିଲେ ଭୋଗ ଲଗାଅ ଜଗନ୍ନାଥଙ୍କୁ, ଲକ୍ଷେ ଟଙ୍କାର ଭୋଗ ଦିଅ। ବ୍ରାହ୍ମଣ ମାନଙ୍କୁ ଚିନ୍ତା ପଡ଼ିଗଲା, କ'ଣ ଭୋଗ ଲଗେଇବି ଜଗନ୍ନାଥଙ୍କୁ, ଲକ୍ଷେ ଟଙ୍କା ଗୋଟିଏ ପଇସାରେ ଭୋଗ ଲଗେଇଲେ କାହିଁକି କ'ଣ ହେଲାଣି, ଶହେ ବାହାର ହେଇଯିବ। ତେଣୁ ସେମାନେ ଭଗବାନ ପ୍ରାର୍ଥନା କଲେ, ଭଗବାନ ଜଗନ୍ନାଥ କହିଲେ ହଁ ଠିକ୍ ଅଛି, ତମେ କହିବ ତାଙ୍କୁ ମୋତେ ଖାଇବାଟା ପରଦେବ, ଆଗ ଗୋଟେ ଦେଉ ଗୋଟେ ପାନ ଖଣ୍ଡେ ଦେଉ, ଯେଉଁ ପାନରେ ଆଉ ସେ ଯେଉଁ ଚୂନ ଲାଗିବ ସେଇଟା ଗଜମୂତିରେ ଚୂନ ହେଇଥିବ, ଗଜମୂତି ଗଜ କେତେ ଗଜକୁ ମାରିଲେ ତା ମସ୍ତକରେ ମୂତି ବାହାରିବ କହିହେବ ନାହିଁ। ଏଇ କଥାଟା ଯେତେବେଳେ କହିଦେଲେ, ସେ ହାତରେ ମୁଣ୍ଡରେ ହାତ ଦେଲେ, କ'ଣ କହିଲି ମୁଁ କାହିଁକି ଏତେ ଗର୍ବ କରିବି ଭଗବାନ ପାଖରେ, କେଣ କ୍ଷମା ପ୍ରାର୍ଥନା କଲେ। ସେଇଠି ଏସବୁ ଘଟଣା ରହିଛି, ଭଗବାନଙ୍କ ଏଭଳି ଶକ୍ତି ରହିଛି। ତେଣୁ ଭଗବାନ କାହିଁକି ମାଗୁଛନ୍ତି ନା, ଆମେ ଯଦି ତାଙ୍କୁ ନ ଦେବା ତାହେଲେ ଆମେ ପାପ ହିଁ ଭକ୍ଷଣ କରିବା। ଏକଥା କୁହାଯାଇଛି କ'ଣ ତୃତୀୟ ଅଧ୍ୟାୟ ଭଗବତ ଗୀତାରେ, କ'ଣ କହିଲେ, ଯଜ୍ଞ ଶିଷ୍ଟା ଆସନ ସନ୍ତୋ ମୁଚ୍ୟନ୍ତେ ସର୍ବ କିଳବେ ସେହି ଭୁଞ୍ଜନ୍ତେ ତୁ ଏବଂ ପାପା ଯେ ପଚନ୍ତି ଆତ୍ମକାରଣା। ଅଧିକାଂଶ ଲୋକ ନିଜ ନିଜର ଇନ୍ଦ୍ର ତୃପ୍ତି ପାଇଁ ବା ନିଜ ଶରୀର ପାଇଁ ଆବଶ୍ୟକତା ରହିଛି, ସେମାନେ ଖାଦ୍ୟ ଗ୍ରହଣ କରନ୍ତି, କିନ୍ତୁ ସେମାନେ ପାପ ହିଁ ଭକ୍ଷଣ କରନ୍ତି। ସେମାନେ ଯେତେ ସାଧା ଖାଦ୍ୟ ଖାଆନ୍ତୁ ବା ଆମିଷ ଭକ୍ଷଣ କରନ୍ତୁ, ସବୁକିଛି ପାପ ହିଁ ଭକ୍ଷଣ କରନ୍ତି। ଯଦି ଭଗବାନଙ୍କୁ ଅର୍ପଣ ହେଇନାହିଁ ତାହେଲେ ସେମାନେ ପାପ ହିଁ ଭକ୍ଷଣ କରନ୍ତି। ତେଣୁ ଯେତେବେଳେ ଆମେ ଭଗବାନଙ୍କୁ ଅର୍ପଣ କରୁଛେ ସେତେବେଳେ ଆମେ ଏ ପାପରୁ ମୁକ୍ତ ହେଇଯାଉଛେ, ପ୍ରସାଦ ପ୍ରାପ୍ତ ହେଉଛି। ପ୍ରସାଦ ସର୍ବ ଦୁଃଖାନା ମାନି ରସ ପଜାୟତେ, ପ୍ରସାଦ ମାଧ୍ୟମରେ ସମସ୍ତ ଦୁଃଖ ନଷ୍ଟ ହୋଇଯିବ, ଏବଂ ପ୍ରସାଦ ପ୍ରାପ୍ତ ହେଲେ ଆମର ମସ୍ତକରେ ବହୁତ ସୂକ୍ଷ୍ମ ଇନ୍ଦ୍ରିୟ ସବୁ ଆସିବ, ଯାହାଫଳରେ ଆମେ ଭଗବାନଙ୍କ ତତ୍ତ୍ୱ ଜାଣିବା। ଭଗବାନ ତ ବହୁତ ସୂକ୍ଷ୍ମ ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହାୟାନ, ବହୁତ ସୂକ୍ଷ୍ମ ତତ୍ତ୍ୱ ସବୁ ରହିଛି ଭଗବାନଙ୍କର, ଏଟା ସମସ୍ତେ ସ୍ଥୂଳ ବୁଦ୍ଧିରେ ଜାଣିପାରିବେ ନାହିଁ। ତେଣୁ ଏଇଭଳି ଭାବରେ ଖାଦ୍ୟ ପ୍ରସଙ୍ଗରେ ଆମେ ଆସିଗଲା, ଏଇଭଳି ଭାବରେ ଏ ଖାଦ୍ୟ ସମ୍ବର ମଧ୍ୟ ଖାଦ୍ୟ ବ୍ୟବସ୍ଥା କରିଥିଲେ ମାୟାବତୀ, ସେ ଖାଦ୍ୟ ବ୍ୟବସ୍ଥା ରହିଥିଲେ, ଫୁଡ଼ ଡିପାର୍ଟମେଣ୍ଟ ତାଙ୍କର, ରୋଷେଇ କିଚେନ୍ ଡିପାର୍ଟମେଣ୍ଟର ଦାୟିତ୍ୱ ରହିଥିଲେ। ଏଠି କୁହାଯାଉଛି ସୁଦୌଦନ ସାଧନେ, ସୁଦୌଦନ ସବୁ ଖାଦ୍ୟ ସବୁ ବ୍ୟବସ୍ଥା କରେ। ସୁଦୌଦନ ଅର୍ଥ ହେଉଛି କ'ଣ, ସୁଧ ଏବଂ ଉଦନ ଅନ୍ନ ବ୍ୟଞ୍ଜନ, ସୁଧ ଏବଂ ଉଦନ ଅନ୍ନ ବ୍ୟଞ୍ଜନ ସବୁ ଦାୟିତ୍ୱ, ରାଜଭୋଗ ସେମାନେ ସବୁ ରାଜଭୋଗ ଖାଆନ୍ତି, ରାଜା ନା ଆଉ ସାଧାରଣ ଖାଦ୍ୟ ଖାଇବେ, ପ୍ରଜାଭୋଗ ଖାଇବେ, ରାଜଭୋଗ କହିବେ, ସବୁ ପ୍ରକାର କିଛି ପ୍ରକାର ଛପନ ପୋଟି ଭଳିଆ ଖାଦ୍ୟ ସବୁ ହେଉଥିବ, ତାହା ଦାୟିତ୍ୱ ତେଲେ ମାୟାବତୀ, ମାୟାବତୀ ସେ ସ୍ତ୍ରୀ ଲୋକମାନେ ତ ରୋଷେଇରେ ଏକ୍ସପର୍ଟ ନା, ସ୍ତ୍ରୀ ଲୋକମାନଙ୍କୁ ଭଗବାନ ଏଭଳି ବ୍ୟବସ୍ଥା କରିଦେଲେ ସେମାନେ ରୋଷେଇ କରି ତାଙ୍କର ଏକମାତ୍ର ଖାଦ୍ୟ ଡ୍ୟୁଟି ହେଉଛି ସେତିକି, ସ୍ତ୍ରୀ ଲୋକମାନଙ୍କ ଡ୍ୟୁଟି ନା, ସେମାନେ ଚାକିରି କରିକିରି ଇଏ କରି ପଇସା ଆଣିକିରି ଇଏ କରିକି, ସ୍ତ୍ରୀ ଲୋକ ହେଉଛି କ'ଣ ଘର ସମ୍ଭାଳିବ, ଆଉ ତାଙ୍କର 90% ଇଏ କାମ ହେଉଛି ରୋଷେଇ, ବା ରୋଷେଇ ପାଇଁ ସବୁ ଜିନିଷପତ୍ର ଆଣିବେ, ସେ ରୋଷେଇ କରିସାରିଲା ପରେ ଭଗବାନ ଭୋଗ ଲଗେଇଲା ପରେ ସେସବୁ ସଫାସଫି କରିବେ, ଏଇଭଳି ଭାବରେ ତାଙ୍କ ସମୟ ପଳେଇଯିବ। ଅଧିକାଂଶ ସମୟ ହେଉଛି ଏଇଭଳି ଭାବରେ ରୋଷେଇ ଦାୟିତ୍ୱ, ମୂଳ ହେଉଛି ମୁଖ୍ୟ ହେଉଛି ରୋଷେଇ, ତେଣୁ ସେମାନେ ରୋଷେଇ କରିବାକୁ ପଡ଼ିବ। ସ୍ତ୍ରୀ ଲୋକମାନେ ଯଦି କହିବେ ମୁଁ ରୋଷେଇ ଜାଣିନାହିଁ ତାହେଲେ ବହୁତ ଅସୁବିଧା ହେଇଯିବ। ତେଣୁ ରୋଷେଇ ଭଗବାନ ଏଭଳି ତାଙ୍କୁ ବ୍ୟବସ୍ଥା କରିଛନ୍ତି, ସେମାନେ ରୋଷେଇ କରିବେ। ତେଣୁ ମାୟାବତୀକୁ ଦେଇଦେଲେ ଦାୟିତ୍ୱ, ତୁମେ କିଚେନ୍ ଦାୟିତ୍ୱ ରୁହ, ଫୁଡ଼ ଡିପାର୍ଟମେଣ୍ଟ ଦାୟିତ୍ୱ ରହିବ, ସେ ନିଜେ ରୋଷେଇ କରିବା ଦରକାର ନାହିଁ, ତାଙ୍କର ସବୁ ରହିଛନ୍ତି ବହୁତ ହଜାର ହଜାର ସବୁ ରହିଛନ୍ତି ସେବକ ସୁପକାର ସବୁ ରହିଛନ୍ତି, ସବୁ ଯେମିତି ଜଗନ୍ନାଥଙ୍କ ରହିଛନ୍ତି ସେଇଭଳି ଭାବେ ସମ୍ବରାସୁର ଶକ୍ତି ରହିଛି ତାଙ୍କର। ତେଣୁ ମାୟାବତୀ ଦାୟିତ୍ୱରେ ଥିଲେ ରୋଷେଇ ବାସ ଦାୟିତ୍ୱ ସବୁ କରି ବୁଝିବେ, କ'ଣ କେଉଁଠି ଠିକ୍ ଭାବରେ ଲୁଣ ପଡ଼ିଲା ନା ନାହିଁ, ଠିକ୍ ଭାବରେ ଇଏ ହେଲା ନାହିଁ, ସେ ଯେଉଁ ହେଲା ସୁଦୌଦନ ନିରୂପିତା ସମ୍ବରଣ ସମ୍ବରଣ ତାଙ୍କୁ ଆଣିକି ଆସିଲେ, ଆମେ କହିଥିଲୁ ସେଦିନ ମାୟାବତୀ ଗୋଟେ ମାୟାର ଶରୀର ଦେଇକରି ତାଙ୍କୁ ସିଏ ତାକୁ ଉପଭୋଗ କରୁଥିଲେ। ଆମେ ଏଇଟା ଆସିବ ଟୀକାରେ ଏସବୁ କହିବା, ଆମେ କହିବା, କିନ୍ତୁ ମାୟାବତୀଙ୍କର ସେ ସ୍ପର୍ଶ କରିପାରୁନଥିଲେ, ଯେମିତି ଛାୟା ସୀତାକୁ ରାବଣ ନେଇଥିଲେ ସେଇଭଳି ଭାବରେ ଇଏ ଛାୟା ମାୟାବତୀକୁ ଧରିଲେ ରାୟବତୀ ମାୟାବତୀ ରତିଙ୍କର କାମଦେବଙ୍କ ପତ୍ନୀ ତେଣୁ ସେ ଦେବୀ ସିଏ ତେଣୁ ଯାହାବି ହଉ ଏଇଭଳି ଭାବରେ ସେ ତାଙ୍କୁ ମୁହଁ କରି ରଖିଥିଲେ ଏବଂ ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ସବୁ ପ୍ରଦାନ କରୁଥିଲେ ଖାଦ୍ୟ ପ୍ରତିଦିନ ସକାଳୁ ଉଠି ଟିଫିନ୍ କରି ଆରମ୍ଭ କରିକି ଲଞ୍ଚ ଡିନର କରିକିରି କେତେ ପ୍ରକାର ଆଇଟମ୍ ହେଉଥିଲା ସବୁ ଖାଦ୍ୟ ରାଜାଙ୍କର ଖାଦ୍ୟ କ'ଣ ନ ତେଣୁ ରୋଷେଇବାସ କରିକି ସବୁ ଦାୟିତ୍ୱ ରହୁଥିଲେ ଏଇଭଳି ଭାବରେ କାମଦେବଂ ଶିଶୁଙ୍କୁ ଧୁଆ ଏଇ ଯେଉଁ ଶିଶୁଟି ପାଇଲେ ମାଛ ଭିତରୁ ଯେଉଁଟା ବାହାରିଲା ତାଙ୍କୁ ବର୍ତ୍ତମାନ ନାରଦ ମୁନି ଯେଉଁ କହିବାରୁ ଜାଣିଲେ ଇଏ ହେଉଛନ୍ତି କାମଦେବ ଶିଶୁଙ୍କୁ ଧୁଆ ଏଇଭଳି ଭାବରେ ବୃଦ୍ଧି କରିକିରି ଚକ୍ରେ ସ୍ନେହଂ ତଦାର୍ଭକେ ତେଣୁ ସେଇ ଅର୍ଭକ କହିଲେ ସେଇ ବାଳକକୁ ସ୍ନେହ କରିବା ପାଇଁ ଆରମ୍ଭ କଲେ ସ୍ନେହ କରିବାଟା ସ୍ନେହଟା ଆମେ ବହୁତ ସହଜରେ କହିଦେଉଛେ ସ୍ନେହ କିନ୍ତୁ ସ୍ନେହଟା ବହୁତ ଉନ୍ନତ ସ୍ତରର ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି ସ୍ନେହଟା ପ୍ରେମର ଉର୍ଦ୍ଧ୍ୱର ସ୍ତର ପ୍ରେମ ଆସିବା ତ କାହିଁରେ କ'ଣ କଥା ତାହାର ଉର୍ଦ୍ଧ୍ୱର ହେଉଛି ସ୍ନେହ ତା'ପରେ ମାନ ତା'ପରେ ପ୍ରଣୟ ତା'ପରେ ରାଗ ତା'ପରେ ଅନୁରାଗ ତା'ପରେ ଭାବ ତା'ପରେ ମହାଭାବ ରାଧାରାଣୀଙ୍କର ପ୍ରେମ ହେଉଛି ସେହି ସ୍ତରର ମହାଭାବ ସ୍ତରର ମହାଭାବ ସ୍ତରରେ ସେ ଏଇ ଯେଉଁ ଭ୍ରମର ଗୀତ ବୋଲିଥିଲେ ଦଶମ ସ୍କନ୍ଧ 47 ଅଧ୍ୟାୟରେ 10 ଶ୍ଳୋକ ଆମେ ଆଲୋଚନା କରୁଥିଲେ ଏ ମହାଭାବ ସ୍ତରର କଥା ତେଣୁ ଏଇଭଳି ଭାବରେ ଶ୍ଳୋକର ଭାଷାରେ କୁହାଯାଇଛି ମତ୍ସ୍ୟ ପୁରାଣ ଉଦ୍ଧାର କରିକିରି କହିଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏଇଟା ଇଏ କରିଛନ୍ତି ଇଏ କହୁଛନ୍ତି କାମଦେବଙ୍କ ଶରୀର ଯେତେବେଳେ ଭସ୍ମୃତ ହେଲା ସେତେବେଳେ କାମଦେବଙ୍କ ଆଉ ଏକ ଶରୀର ପ୍ରାପ୍ତ ହେବା ନିମିତ୍ତ ରତି ଶିବଙ୍କୁ ଆରାଧନା କରିଥିଲେ ଶମ୍ବର ମଧ୍ୟ ଗୋଟିଏ ବର ଲାଭ କରିବା ନିମିତ୍ତ ଶିବଙ୍କ ନିକଟକୁ ଆସିବାରୁ ଶ୍ରୀ ଭଗବାନ ପ୍ରଥମେ ତାହା ଜାଣିପାରି ତାଙ୍କୁ କହିଲେ ତୁମେ ବର୍ତ୍ତମାନ ତୁମର ବର ପ୍ରାର୍ଥନା କରିପାର ଶମ୍ବର ରତିକୁ ଦର୍ଶନ କରି କାମ ଦ୍ୱାରା ବିଦ୍ଧ ହୋଇ ରତିକୁ ଦେଖିଲେ କାମ ଦ୍ୱାରା ବିଦ୍ଧ ହେବେ ତାଙ୍କ ଶରୀର ଏଭଳି ଭାବେ ରହିଛି ବିଦ୍ଧ ହୋଇ ଉତ୍ତର ପ୍ରଦାନ କଲା ଯେ ତାହାର ବର ରୂପରେ ସେ ରତିକୁ ଚାହୁଁଛି ବର ମାନେ କନ୍ୟା ରୂପରେ ମାନେ ପତ୍ନୀ ରୂପରେ ଚାହୁଁଛି ଇଏ ତାଙ୍କ ବର ଏବଂ ଶିବ ତାର ଇଚ୍ଛା ପୂରଣରେ ସମ୍ମତ ହେଲେ ଭଗବାନ ଶିବ ଯେତେବେଳେ କାନ୍ଦି କାନ୍ଦି କଣ୍ଠରୁଦ୍ଧ ହୋଇଥିବା ରତିକୁ ଏହା କହି ସାନ୍ତ୍ୱନା ପ୍ରଦାନ କରିଥିଲେ ଯେ ତାହାର ସାଙ୍ଗରେ ଯାଅ ଏବଂ ତାହା ଗୃହରେ ତୁମେ ଯାହା ଆକାଂକ୍ଷା କରିଛ ତାହା ଲାଭ କରିବ ସେତେବେଳେ ରତି ତାଙ୍କର ବିମୋହନ ଶକ୍ତି ଦ୍ୱାରା ଶମ୍ବରକୁ ବିଭ୍ରାତ କଲେ ଏବଂ ମାୟାବତୀ ନାମ ଗ୍ରହଣ କରି ତାର ଗୃହରେ ଅଜ୍ଞାତ ଭାବେ ରହିଲେ ଯଦିଓ ସେ ରତି କିନ୍ତୁ ସେ ମାୟାବତୀ ରୂପରେ ପ୍ରଖ୍ୟାତ ବିଖ୍ୟାତ ବିଖ୍ୟାତ କିନ୍ତୁ ସେ ହେଉଛନ୍ତି ରତି କିନ୍ତୁ ଏଠି ଥିଲେ ସେ ମାୟାବତୀ ଏଇଭଳିଆ ତାଙ୍କ ନାମ ନେଲେ ଡୁପ୍ଲିକେଟ୍ ନାମ ଗୋଟେ ନେଲେ ତେଣୁ ଜୀବ ଗୋସ୍ୱାମୀ ବିଷ୍ଣୁ ପୁରାଣ ଉଦ୍ଧାର କରି କହିଛନ୍ତି ନାରଦ ରୁକ୍ମିଣୀକୁ କ'ଣ ସବୁ କହିଥିଲେ ଇୟଂ ମାୟାବତୀ ଭାର୍ଯ୍ୟା ତନୟସ୍ୟ ଅଶ୍ୟ ତେ ସତୀ ଶମ୍ବରସ୍ୟ ନ ଭାର୍ଯ୍ୟୟଂ ଶ୍ରୂୟତାଂ ଅତ୍ର କାରଣଂ ମନ୍ମଥେ ତୁ ଗତେ ନାଶଂ ତଦୁଦ୍ଭବ ପରାୟଣ ଶମ୍ବରଂ ମୋହୟମାସ ମାୟା ରୂପେଣ ମୋହିନୀ ବ୍ୟବହାରାଦି ଉପଭୋଗେଷୁ ରୂପଂ ମାୟାମୟ ଶୁଭମ୍ ଦର୍ଶୟମାସ ଦୈତ୍ୟସ୍ୟ ଏ ତାଙ୍କୁ ଗୋଟେ ମାୟାମୟରେ ମୋହିତ କରିକିରି ଗୋଟେ ଆଉ ଗୋଟେ ମାୟା ରୂପକ ଶରୀର ଦେଇଥିଲେ ଯାହାକୁ ସିଏ ଏଇଟାକୁ ଭାବୁଥିଲା ମୁଁ ତାଙ୍କୁ ଉପଭୋଗ କରୁଛି ସେଇଟାକୁ ସେ ଭାବୁଥିଲେ ତାଙ୍କ ସହିତ ମୁଁ ସଙ୍ଗ କରୁଛି ଏସବୁ କରୁଛି ଆନନ୍ଦ କରୁଛି ଏ ହେଉଛି ମାୟା ରୂପକ ଶରୀର ତାଙ୍କୁ ପ୍ରଦାନ କରିଥିଲେ ଶମ୍ବରକୁ ଏଇଟା ବର୍ଣ୍ଣନା କରାଯାଇଛି ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ହରିବର୍ଷରେ ମଧ୍ୟ ଏକଥା ରହିଛି ଏଇଭଳି ଭାବରେ ଏସବୁଟି ଆମେ ଆଲୋଚନା କଲେ ଆମର ସମୟ ମଧ୍ୟ ହେଇଗଲା ତେଣୁ ଆମର କଥାକୁ ବିଶ୍ରାମ ଦେବା ନା ଆଉ କ'ଣ କୀର୍ତ୍ତନ ଟିକେ ଆମର ରାକେଶ ଭଜନ ବୋଲି